गौर भक्त वृंद की जय। श्री श्री गौर निताय श्री श्री ज्येष्ठ बलराम श्री श्री जगन्नाथ बलदेव सुभद्रा महारानी की जय। श्री श्री गौर राधा गोपीनाथ जी की जय। अनंत गुरु वैष्णव वृंद की जय। श्री श्री चैतन्य शिक्षाष्टकम की जय। संवेद गौर भक्त वृंद की संवेद गौर भक्त वृंद की निताय गौर प्रमानंदे हरि हरि बोल। ओम अज्ञानं तिमिरांधस्य ज्ञानंजनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूप कदाम्बुजं ददाति स्वपदान्तिकम्। वंदेहं श्रीगुरो श्रीयुतपदकमलं श्रीगुरुन् वैष्णवांश श्रीरूपं सग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादं सहगणललिता श्रीविशाखान्वितंश्च। ॐ विष्णुपदाय कृष्णप्रेष्ठाय भूतले श्रीमते भक्तिवेदांत स्वामिन्ते नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। हे कृष्ण करुणा सिंधो दीनबंधो जगत्पते गोपेश गोपिका कंत राधकंत नमस्तुते। तप्त कंचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्य एव च पतितानं पावनेभ्यो वैष्णवेभ्यो नमो नमः। नमो महाबलाय कृष्णप्रेमप्रदायते कृष्णाय कृष्णचैतन्य नाम्ने गौरत्रिषे नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे 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 राम 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 हरे हरे। अजानुलंबितभुजो कनकावदातो संकेतनेकवितरो कमलायताख्यो विश्वंभरो द्विजवरो जुगधर्मपालो वंदे जगत्प्रियकरो करुणावतारो। वंदे जगत्प्रियकरो करुणावतारो। वंदे जगत प्रिय करो करुणा बतारो। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। हरे कृष्ण। सर्वप्रथम परमाराध्य गुरुदेव श्री श्री राधा गोविंद दास गोस्वामी गुरु महाराजा अभय चरण कमल तले अनंत कोटि दंडवत प्रणाम पूर्वक निजी समर्पित कर कृपा भिक्षा कर श्री श्रीमद गौर गोविंद गोस्वामी गुरु महाराज तथा श्रील प्रभुपत महाराज एवं विशेषकर सच्चिदानंद श्री श्री भक्ति विनोद ठाकुर तथा समस्त साधु गुरु वैष्णवाचार्य चरण कमल तले आनंद गोटे दंडवत प्रणाम पूर्वक निजी समर्पित कर कृपा भिक्षा कर प्रभु श्री श्री गौर निताई श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री गौर राधा गोपीनाथ जी महत्कृपा आशी दे उपस्थित समस्त श्रोता भक्त मान चरण कमल तले प्रणति नवेदन पूर्वक ବିଶେଷକରି ଯେଉଁମାନେ ଯେଉଁ ଶ୍ରୋତା ଭକ୍ତମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି, ଦର୍ଶନ କରୁଛନ୍ତି, ସମସ୍ତ ଭକ୍ତମାନଙ୍କର ଚରଣ କମଳତଳେ ଦଣ୍ଡବତ ପ୍ରଣପୂର୍ବକ ସମସ୍ତଙ୍କର କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶ୍ରୀଖ୍ରୀଷ୍ଟଙ୍କ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଶ୍ରୀ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କର ଏଇ ଯେଉଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଶିକ୍ଷାଷ୍ଟକମ୍ 8 ଶ୍ଳୋକର ସମାହାର, ତାକୁ ଆମେ ଶ୍ରବଣ କରୁଛେ। ଏବଂ ସଚ୍ଚିଦାନନ୍ଦ ଭକ୍ତିବିନୋଦ ଠାକୁର ଯାହାର ଭାଷ୍ୟ ରଚନା କରିଛନ୍ତି ସମ୍ବୋଧନ ଭାଷ୍ୟ, ସେ ସମ୍ବୋଧନ ଭାଷ୍ୟ ଆନୁଗତ୍ୟରେ ଆମେ କିଛି ବୁଝିବା ପାଇଁ ଚେଷ୍ଟା କରୁଛେ। ଯଦିଓ ଆଚାର୍ଯ୍ୟମାନେ ରଚନା କରିଛନ୍ତି ସାଧକମାନଙ୍କୁ ଶୃଙ୍ଖଳିତ ହେବା ପାଇଁ, ନିଜର ଭଜନକୁ କିଭଳି ଶୃଙ୍ଖଳିତ କରିପାରିବା, କିଭଳି ଆମେ ଭଗବାନଙ୍କର ପ୍ରିୟ ହୋଇପାରିବା, ସାଧାରଣ ଲୋକ ଯେମିତି ଚାହେଁ ସମସ୍ତଙ୍କର କଲ୍ୟାଣ, ନିଜର ପରିବାରର ସମସ୍ତ ସଦସ୍ୟମାନଙ୍କର କଲ୍ୟାଣ ଚାହେଁ, ସାଧୁମାନେ ଚାହାନ୍ତି କ'ଣ ଜଗତର କଲ୍ୟାଣ, ଶୁଦ୍ଧ ସାଧୁମାନେ କ'ଣ ଚାହାନ୍ତି, ଶୁଦ୍ଧ ସାଧୁମାନେ ଜଗତର ଯେଉଁ କଲ୍ୟାଣ ଚାହାନ୍ତି ସେ କଲ୍ୟାଣଟା ଅଲଗା। ତଥାକଥିତ ସାଧୁମାନେ ଯେମିତି ସାଧକ, ସାଧୁମାନେ ଦୁଇ ପ୍ରକାର ସାଧୁ, ଗୋଟେ ହେଲେ ସାଧକ, ଗୋଟେ ହେଲେ ନିତ୍ୟ ସିଦ୍ଧ। ସାଧକମାନଙ୍କୁ ଶିକ୍ଷା ଦିଆଯାଉଛି ତୁମେ ଜଗତର କଲ୍ୟାଣ କର, ଯେମିତି ଆମେ ଏଇ ଶ୍ଳୋକ ମାଧ୍ୟମରେ ଶ୍ରବଣ କରିଛେ, ପରୋପକାର ତରରିବ ସହିଷ୍ଣୁନା, ସାଧକମାନଙ୍କୁ ଶିକ୍ଷା ଦିଆଯାଉଛି ତୁମେ ପରୋପକାର କର। କିନ୍ତୁ ଶୁଦ୍ଧ ସାଧୁମାନଙ୍କର ଏଇଟା ହେଉଛି ରକ୍ତଗତ, ସେମାନେ ପରୋପକାର କରିବେ, ପରୋପକାର ବିନା ସେମାନେ ରହିବେ, କାରଣ ସେମାନେ ଆସିଛନ୍ତି ସେଥିପାଇଁ ନା, ଭଗବାନ ତାଙ୍କୁ ପଠେଇଛନ୍ତି ସେଥିପାଇଁ ପରୋପକାର କରିବେ। ପରୋପକାର କ'ଣ କରିବେ, ତଥାକଥିତ ଉପକାର ନୁହଁ, ଜୀବର ଆତ୍ୟନ୍ତିକ ଉପକାର, ଆତ୍ୟନ୍ତିକ କଲ୍ୟାଣ, ଯାହା ଶ୍ରୀଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି, ଜୀବର ପ୍ରକୃତ ଉପକାର କୃଷ୍ଣ ଚେତନା ପ୍ରଦାନ କରିବେ, କୃଷ୍ଣ ଚେତନା ଶିକ୍ଷା ଦେବେ ଅନ୍ୟକୁ। ତ ଶୁଦ୍ଧ ସାଧୁ ଶୁଦ୍ଧ ଭକ୍ତମାନଙ୍କର ଏଇଟା ହେଉଛି ସ୍ୱାଭାବିକ, ସେମାନଙ୍କର ପରୋପକାରଟା ସ୍ୱାଭାବିକ, ଯେହେତୁ ସେମାନେ ନିଜେ ସେ ସ୍ଥିତିରେ ଅଛନ୍ତି। ଆମେ ନିଜେ ନିଜର ଉପକାର କରିନେ ନା, ପରୋପକାର କ'ଣ କରିବା, ସେଥି ସାଧକମାନଙ୍କ ପାଇଁ ଶିକ୍ଷା ରହିଲା ଆମେ ଆଗେ ନିଜର ଉପକାର କରିବା, ତାପରେ ପରୋପକାର କରିବା। ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କର କରି ପରୋପକାର, କିନ୍ତୁ ଆଗେ ନିଜେ ନିଜର ଉପକାର ଆମେ କରିପାରିଲେ ପରର ଉପକାର କରିପାରିବା। ତେଣୁ ଶୁଦ୍ଧ ସାଧୁମାନେ ଯେଉଁ ଶିକ୍ଷା ଦିଅନ୍ତି, ଶୁଦ୍ଧ ସାଧୁମାନଙ୍କ ଯେଉଁ ନିର୍ଦ୍ଦେଶ, ଶୁଦ୍ଧ ସାଧୁମାନେ ବି ପରୋପକାର କରନ୍ତି, ଜଗତର କଲ୍ୟାଣ ସାଧନ କରନ୍ତି, ସାଧକମାନେ ମଧ୍ୟ ଜଗତର କଲ୍ୟାଣ ସାଧନ କରିବା ପାଇଁ ନିଜକୁ ସେଭଳି ସମର୍ପିତ କରିଛନ୍ତି। କିନ୍ତୁ ସାଧକମାନେ ଆଗେ ନିଜର କଲ୍ୟାଣ କରିବା ଉଚିତ, ନିଜର ଉପକାର କରିବା ଉଚିତ, ତାପରେ ପରର ଉପକାର କରିବେ। ଶୁଦ୍ଧ ସାଧୁମାନଙ୍କର ସେମାନେ ତ ନିଜର ଉପକାର କରିଛନ୍ତି, ସେମାନଙ୍କର ଉପକାର କିଛି ଅଭାବ ରହିଯାଇଛି, ସେମାନେ ଭଗବାନଙ୍କର ପ୍ରେଷ୍ଠ, ଭଗବାନଙ୍କ ଦ୍ୱାରା ସେମାନେ ଏ ଜଗତକୁ ପ୍ରେରିତ ହୋଇକି ଆସିଛନ୍ତି, ତେଣୁ ସେମାନେ ସ୍ୱାଭାବିକ ପରୋପକାର କରନ୍ତି। ଆଉ ବିଶେଷ କରି ସାଧକମାନଙ୍କ ପ୍ରତି ସେମାନଙ୍କର ଯେଉଁ ଉପକାର ଭାବ, ସେଇଟା କ'ଣ ନା, ସାଧକମାନେ ସମସ୍ତେ ଶୁଦ୍ଧ କୃଷ୍ଣ ପ୍ରେମ ପ୍ରାପ୍ତ ହୁଅନ୍ତୁ। ଯଦିଓ ସମସ୍ତେ କୃଷ୍ଣ ପ୍ରେମ ପ୍ରାପ୍ତ ହୁଅନ୍ତୁ ଏଇଟା ହେଉଛି ଶୁଦ୍ଧ ଭକ୍ତଙ୍କର ଇଚ୍ଛା, କିନ୍ତୁ ସାଧକମାନେ କୃଷ୍ଣ ପ୍ରେମ ପ୍ରାପ୍ତ ହୁଅନ୍ତି, ସେଥିପାଇଁ ଗୋଟେ ଯେତେବେଳେ ଶ୍ରୀଶ୍ରୀମଦ୍ ଗୌରବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ମାଳି ଦିଅନ୍ତି, କୁହନ୍ତି ଏଇ ଜନ୍ମରେ କୃଷ୍ଣଙ୍କୁ ପାଅ, ଏଇ ଜନ୍ମରେ କୃଷ୍ଣ ପ୍ରେମ ପ୍ରାପ୍ତ ହୁଅ, ବାରମ୍ବାର ସେ କଥା ହିଁ ସ୍ମରଣ ପଥକୁ ଆସେ। ତେଣୁ ଶୁଦ୍ଧ ସାଧୁମାନେ ଚାହାନ୍ତି ସବୁ ସାଧକମାନେ କେମିତି ଶୃଙ୍ଖଳିତ ହୁଅନ୍ତୁ। ପ୍ରଭୁପାଦ ମହାରାଜ କହିଛନ୍ତି ଏ ବିଷୟରେ, ପ୍ରଭୁପାଦ କହିଛନ୍ତି ମୁଁ ଚାହୁଁଛି ସମସ୍ତ, ଆପଣ ଦେଖିବେ ଭାଗବତର ପର୍ପଟରେ ବିଭିନ୍ନ ଜାଗାରେ ପ୍ରଭୁପାଦ କହିଛନ୍ତି ମୁଁ ଚାହୁଁଛି ସମସ୍ତେ ଶୁଦ୍ଧ ସାଧୁ ହୁଅନ୍ତୁ। ପ୍ରଭୁପାଦ କହିଛନ୍ତି ସମସ୍ତେ ଶୁଦ୍ଧ ଭକ୍ତ ହୁଅନ୍ତୁ, କିନ୍ତୁ ଆମେ ଆମେ ସାଧକ ସ୍ଥିତିରେ ରହିକି ନିଜକୁ ନିଜେ କ'ଣ ଆମର ହେଇଗଲା, ଆମେ ପୂର୍ଣ୍ଣତା ପ୍ରାପ୍ତି ହେଇଗଲୁ ଏଇ ବିଚାର କରୁଛେ। ପ୍ରାୟତଃ ଆମର ବିଚାର କ'ଣ ଆସୁଛି କି, ଆମେ ଦୀକ୍ଷା ନେଇଛୁ ମାନେ ସାଧୁଗୁରୁଙ୍କ ପ୍ରଦର୍ଶିତ ହେଇଛୁ ମାନେ ସାଧୁଗୁରୁ ଆମକୁ ଉଦ୍ଧାର କରିନେବେ, ଏଇଟା ଠିକ୍, ସାଧୁଗୁରୁ ଆମକୁ ଉଦ୍ଧାର କରିବେ, କିନ୍ତୁ ବାରମ୍ବାର ସେ କଥା ବି ଶାସ୍ତ୍ରର ଉଦ୍ଗାର ରହିଛି, ଆରେ ସାଧୁଗୁରୁ ଆମକୁ ଜଗତରୁ ଉଦ୍ଧାର କରିବା ପାଇଁ ଦୌଡ଼ି ପକେଇଛନ୍ତି, ଆମେ କୂଅ ଭିତରେ ପଡ଼ିଛେ, ଆମକୁ ତ ଧରିବା ପାଇଁ ପଡ଼ିବ ନା, ସାଧୁଗୁରୁ କୃପା କରିକି ଦୌଡ଼ିକୁ ପକେଇଛନ୍ତି, ଏବଂ ଦୌଡ଼ିକୁ ଯଦି ଆମେ ଧରିବା ସେ ଦୌଡ଼ିକୁ ଟାଣୁଛନ୍ତି, ଆମେ ଉଠିକି ଯିବା, ଆମେ ଯଦି ଧରିବାନି ତାହେଲେ ସେ ଦୌଡ଼ିକୁ ଟାଣିବେ, ଦୌଡ଼ି ଫାଙ୍କା ଯିବ। ଠିକ୍ ସେଭଳି ସାଧକମାନେ ଆମେ ଭାବିବା ଉଚିତ ନୁହଁ ଯେ ଆମେ ସାଧୁଗୁରୁଙ୍କୁ ନିଜ ପାଖେ କ'ଣ ତାଙ୍କ ପାଖରେ ଆମେ ସମର୍ପିତ ହେଇଛୁ ବା ଦୀକ୍ଷା ନେଇଛୁ, ଆମର ହେଇଗଲା, ଆମର କିଛି କରିବା ଆବଶ୍ୟକ ନାହିଁ। ନାହିଁ, ସାଧକମାନେ ଯେତେବେଳେ ସାଧୁଗୁରୁଙ୍କ ପାଖରେ ଶରଣାଗତି ଆଚରଣ କରନ୍ତି, ସମର୍ପିତ ହୁଅନ୍ତି, ସେତେବେଳେ ନିଜକୁ ସେଭଳି ପ୍ରସ୍ତୁତ କରିବା ଉଚିତ। ଆଉ ସେଇଭଳି ଶରଣାଗତ ଭକ୍ତମାନଙ୍କୁ ସାଧୁମାନେ ଅତି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାନ୍ତି, ଯେଉଁ ଶିକ୍ଷାଟା ଜଗତର ସମସ୍ତଙ୍କ ପାଇଁ ନଥାଏ। ଆପଣ ଏଇଟା ବୁଝିପାରିବେ ସମସ୍ତେ, ସାଧୁମାନେ ସାର୍ବଜନୀନ ଶିକ୍ଷା ଯାହା ଦେଇଛନ୍ତି, କ'ଣ ଶିଷ୍ୟମାନଙ୍କୁ ବା ଭକ୍ତମାନଙ୍କୁ କ'ଣ ସେ ଶିକ୍ଷା ଦେଇଛନ୍ତି? ନା, କେବେ ବି ନୁହଁ। ଭକ୍ତମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଶିକ୍ଷା ଦେଇଛନ୍ତି, ଭକ୍ତମାନଙ୍କୁ କୃଷ୍ଣ ପ୍ରେମ କେମିତି ପାଇବା ସେ ବିଷୟରେ ଶିକ୍ଷା ଦେଇଛନ୍ତି। ଦେଖୁନାହାନ୍ତି, ଗୁରୁଦେବ, ଗୁରୁ ଶବ୍ଦରେ ଆମେ ଯେଉଁ ଗୁରୁଦେବ ଗୁରୁଦେବ କହୁଛେ, ଗୁରୁ ଶବ୍ଦରେ କୌଣସି ବିଶେଷ କ'ଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ କୁହାଯାଏ ନା, ଗୁରୁ ଶବ୍ଦରେ ଗୁରୁତତ୍ଵ, ଗୁରୁ ଶବ୍ଦରେ ଗୁରୁତତ୍ଵ, ଗୁରୁ ଶବ୍ଦରେ ସମସ୍ତ ଗୁରୁ। ତେଣୁ ଗୁରୁଦେବଙ୍କର ଶିକ୍ଷାଟା ଯେମିତି ଶିଷ୍ୟମାନଙ୍କ ପ୍ରତି ଯେମିତି କ'ଣ କୁହାଯିବ, ଶିଷ୍ୟମାନଙ୍କ ପ୍ରତି ଯେମିତି ବଳିଷ୍ଠ ଥାଏ ବା ଶିଷ୍ୟମାନଙ୍କ ପ୍ରତି ଯେମିତି ଅତି କ'ଣ ସୂକ୍ଷ୍ମ ସବୁ ସିଦ୍ଧାନ୍ତକୁ କୁହାଯାଇଥାଏ ଶିଷ୍ୟ ପାଖରେ ଶୃଙ୍ଖଳିତ ପାଇଁ, କ'ଣ ସେ ସିଦ୍ଧାନ୍ତ କ'ଣ ସାଧାରଣ ବ୍ୟକ୍ତିଙ୍କ ପାଖରେ ସେ କହିଥାନ୍ତି? କେବେ ବି ନୁହଁ। କାରଣ ସାଧାରଣ ବ୍ୟକ୍ତି ତ ଭକ୍ତି କ'ଣ ଜାଣିନି, ତେଣୁ ସେମାନେ ଭକ୍ତି ମାର୍ଗକୁ ଆସନ୍ତୁ ସେଥିପାଇଁ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ। କିନ୍ତୁ ଭକ୍ତି ମାର୍ଗକୁ ଯେତେବେଳେ ବ୍ୟକ୍ତି ଆସିଯାଏ, ସେ ପ୍ଲାଟଫର୍ମକୁ ଆସିଯାଏ, ସେତେବେଳେ ତାକୁ ଶୃଙ୍ଖଳିତ ହେବା ପାଇଁ ତାକୁ ଉନ୍ନତ ଶିକ୍ଷା ଦିଆଯାଏ। ତେଣୁ ସାଧୁମାନେ ଏଭଳି ଶିକ୍ଷା ଦେଇଛନ୍ତି। ଆଉ ମହାପ୍ରଭୁଙ୍କ ଶିକ୍ଷା ଠିକ୍ ସେୟା, ମହାପ୍ରଭୁଙ୍କ ଶିକ୍ଷା ଯଦିଓ ସମସ୍ତଙ୍କ ପାଇଁ, କିନ୍ତୁ ଯିଏ ଯେତେ ସିରିୟସ୍ଲି ସେ ଶିକ୍ଷାକୁ ଗ୍ରହଣ କରିପାରିଲା, ମହାପ୍ରଭୁଙ୍କ ଶିକ୍ଷାକୁ ଯିଏ ଯେତେ ଦୃଢ଼ତାର ସହିତ ଆଚରଣ କରିପାରିଲା, ସେତେ ସେ ମହାପ୍ରଭୁଙ୍କର ପ୍ରିୟ ହେବ। ନଚେତ ଭକ୍ତିରେ ରହିବ, କିନ୍ତୁ ପ୍ରେମ ପାଇବା ତା ପାଇଁ ଦୁଷ୍କର ହେବ, ବହୁତ ସମୟ ସାପେକ୍ଷ ହେବ। ତେବେ ସେ ପ୍ରସଙ୍ଗରେ ଆମେ ଯାହା ଶୁଣୁଛେ, ଅମାନିନା ଅମାନିନା ଶବ୍ଦକୁ ଆମେ ଶ୍ରବଣ କରୁଛେ, କିଭଳି ଅମାନିନା ହେଇକି ହରିଭଜନ କରିବା ଉଚିତ ସାଧକମାନେ। ଭକ୍ତି ଠାକୁର ତାଙ୍କ ସମ୍ବୋଧନ ଭାଷାରେ ସେ କଥା ହିଁ କହୁଥିଲେ, ଅମାନିନା ଶବ୍ଦ ନା ଅଶ୍ୟ ମିଥ୍ୟା ଅଭିମାନର ଶୂନ୍ୟତା ରୂପ ତୃତୀୟ ଲକ୍ଷଣ ନିର୍ଦ୍ଦିଷ୍ଟମ। ମିଥ୍ୟା ଅଭିମାନ ଶୂନ୍ୟତା ରୂପ ତୃତୀୟ ଲକ୍ଷଣ, ମିଥ୍ୟା ଅଭିମାନ ଶୂନ୍ୟତା, କୌଣସି ଅଭିମାନ ନାହିଁ। ଏହାପରେ ବହୁତ ଶ୍ଲୋକ ଅଛି, ବହୁତ ସିଦ୍ଧାନ୍ତ ଅଛି, ଶୁଣିବା ଯେତିକି ଯେତିକି ସ୍ମରଣ ଆସୁଛି, ଯେତିକି ଯେତିକି ପ୍ରାପ୍ତ ହୋଇଛି ତା ବିଷୟରେ ଆଲୋଚନା କରିବା। ତେବେ ବିଶେଷ କରି ଆମେ ଯାହା ଆଲୋଚନା କରୁଛେ, ଶ୍ରୀସମତ ସଚ୍ଚିଦାନନ୍ଦ ଶ୍ରୀସମ ଭକ୍ତିବିନୋଦ ଠାକୁରଙ୍କର ଟୀକାକୁ ନେଇକି ଆମେ ଆଲୋଚନା କରୁଛେ। ତେଣୁ ଭକ୍ତିବିନୋଦ ଠାକୁର କେତେ ସୁନ୍ଦର କଥା କହିଛନ୍ତି, ଆମର ଅଭିମାନଟା କାହିଁକି ଆସେ, ଜୀବର ଅଭିମାନ କାହିଁକି ଆସେ, ଆଉ ବିଶେଷ କରି ଏ ଅଭିମାନଟା କେତେବେଳେ ଆସେ, ତୃତୀୟ ସ୍କନ୍ଦ ଭାଗବତମ ହିସାବରେ ଯଦି ବୁଝିବା ପାଇଁ ଚେଷ୍ଟା କରାଯାଏ, ଭଗବାନ କପିଳଦେବ ସେ କଥା କହିଛନ୍ତି, ଅଭିମାନଟା ବଢ଼େ ଯୁବକ ଅବସ୍ଥାରେ, ଯୁବକ ଅବସ୍ଥାରେ ଅଭିମାନ ବେଶୀ ଆସେ। ଛୋଟ ଛୁଆର କ'ଣ ଅଭିମାନ ଅଛି କହୁନାହାନ୍ତି, ଛୋଟ ଛୁଆର ଅଭିମାନ କିଛି ନଥାଏ, ଯୁବକ ଅବସ୍ଥାରେ ତା'ର ଅଭିମାନଟା ବେଶୀ ବଢ଼େ। ତେଣୁ ଯୁବକ ଅବସ୍ଥାରେ ଏଇ ଏଇ ସ୍ଥିତିକୁ ନେଇକି ସେ ଅଭିମାନୀ ହୋଇଯାଏ। ଯୋଗ ଐଶ୍ୱର୍ଯ୍ୟ, ଭୋଗ ଐଶ୍ୱର୍ଯ୍ୟ, ଧନ ରୂପ ଜାତି ବର୍ଣ୍ଣ ବଳ ପ୍ରତିଷ୍ଠା ଅଧିକାର ଇତ୍ୟାଦି ଜନିତଂ ଯତ୍ ଅଭିମାନ ତତ୍ ମିଥ୍ୟା ଜୀବ ସ୍ୱରୂପ ଧର୍ମ ବିରୋଧିତ୍ୱାତ୍। ଏ ହେଉଛି ଜୀବର ମିଥ୍ୟା ଅଭିମାନ, ଜୀବ ସ୍ୱରୂପ ଧର୍ମ ବିରୋଧିତ୍ୱାତ୍, ସ୍ୱରୂପ ଧର୍ମର ଏଇଟା ହେଉଛି ବିରୋଧୀ। ସେ ଶରୀର ସହିତ ଯେତେବେଳେ କ'ଣ ଶରୀର ପ୍ରାପ୍ତ ହୋଇଯାଏ ଜୀବାତ୍ମା, ସ୍ୱରୂପ ଧର୍ମର ବିରୋଧୀ ଏସବୁ ଅଭିମାନ ଗୁଡ଼ାକ ଆସି ପହଞ୍ଚିଯାଏ। ବହୁତ ସତର୍କ ହେବା ଆବଶ୍ୟକ, ସାଧକମାନେ ଏ ବିଷୟରେ ବୁଝିବା ଉଚିତ, ଜାଣିବା ଉଚିତ, ତର୍ଜମା କରିବା ଉଚିତ ନିଜକୁ, ଅନ୍ୟ କାହାକୁ ତର୍ଜମା କରିବା ଆବଶ୍ୟକ ନାହିଁ। ଆମେ ଭାବିବା ଉଚିତ ନୁହେଁ ଯେ ସେମାନେ ଶୃଙ୍ଖଳିତ ନୁହନ୍ତି ମୁଁ ବି ଶୃଙ୍ଖଳିତ ହେବିନି, ନା ଏଇଟା ଠିକ୍ ନୁହଁ। କିଏ ଶୃଙ୍ଖଳିତ ହଉ ନ ହଉ, ସାଧକମାନେ ନିଜକୁ ନିଜେ ଶୃଙ୍ଖଳିତ ହେବା ପାଇଁ ଚେଷ୍ଟା କରିବା ଉଚିତ। ଯଦି ଆମେ ବିଚାର କରୁଛେ ନା ମୁଁ ପରିବେଶ ସାହାଯ୍ୟ କରୁନି, ପରିବେଶ ସପୋର୍ଟ କରୁନି, ପରିସ୍ଥିତି ସପୋର୍ଟ କରୁନି, ଆମକୁ ସଙ୍ଗୀମାନେ ସପୋର୍ଟ କରୁନାହାନ୍ତି, ଠିକ୍, ମନା ନାହିଁ, ଆମକୁ ସଙ୍ଗୀ ସପୋର୍ଟ ନ କରିପାରନ୍ତି, ପରିବେଶ ସପୋର୍ଟ ନ କରିପାରେ, କିନ୍ତୁ ଆମ ମନର ଯେଉଁ ବ୍ୟାକୁଳତା ରହିଛି, ମନର ଯେଉଁ କ'ଣ କୁହାଯିବ ଉତ୍କଣ୍ଠା ରହିଛି, ମନର ଯେଉଁ ଲୋଭ ରହିଛି, ଭଗବାନ କ'ଣ ସେଇଟା ଜାଣୁନାହାନ୍ତି? ଭଗବାନ କ'ଣ ସାହାଯ୍ୟ କରିବେନି? ନିଶ୍ଚିତ ସାହାଯ୍ୟ କରିବେ। ଆମକୁ ଯଦି ସେଭଳି ଶୃଙ୍ଖଳିତା ପାଇଁ ଦୃଢ଼ କାମନା ମନ ହୃଦୟ ଯଦି ଜାଗ୍ରତ ହେବ, ତାହେଲେ ଭଗବାନ ସାହାଯ୍ୟ କରିବେ। ଏଇଟା ମୁଁ କୁହନି, ଏଇଟା ଆମର ଶ୍ରୀଶ୍ରୀ ଧଳଧର ସ୍ୱାମୀ ମହାରାଜ କୁହନ୍ତି, ପିଓର ଡିଜାୟାର ସିଓର ସକ୍ସେସ୍, ପିଓର ଡିଜାୟାର ରହିବା ଉଚିତ। ତେଣୁ ଶୁଦ୍ଧ ଯଦି କାମନା ରହିଛି ତାହେଲେ ନିଶ୍ଚିତ ସଫଳତା ଆସିବ। ଆମର କାମନା କ'ଣ ହେବା ଉଚିତ? କେବଳ ଏହା, ଅଭିମାନଶୂନ୍ୟ। ଅଭିମାନଶୂନ୍ୟ କେମିତି ହେଇପାରିବ? ମୁଁ ଆଜି ଦେଖୁଥିଲି ଭକ୍ତିମନ ଠାକୁରଙ୍କର ଭଜନ, ଆସନ୍ତାକାଲି ସେ ବିଷୟ ଆସିବ। ଅଭିମାନଶୂନ୍ୟ ଆମେ ହେଇପାରିବାନି, ନିଜ ପ୍ରୟାସରେ ହେଇପାରିବାନି। ବାରମ୍ବାର ଆମେ କେବଳ ଗୋଟିଏ ଜିନିଷ ସ୍ମରଣ ରଖିବା ଉଚିତ, କାହିଁକି ଆମେ ସବୁ ସମୟରେ ଶୁଣୁଛେ ବାରମ୍ବାର ସେଇ ଗୋଟିଏ କଥା ଶ୍ରବଣ କରିକରି ଆସୁଛେ। ପ୍ରତି ସଦ୍ଗୁଣର ଅଧିକାରୀ ଆମେ କେମିତି ହେଇପାରିବା? ନିଜ ଚେଷ୍ଟାରେ ହେଇପାରିବାନି। କାହା ଦ୍ୱାରା ହେବା? କେବଳ କେଉଁଥିରେ ହେବା? ସାଧୁଗୁରୁଙ୍କ କୃପାରେ ହେବା। ପ୍ରମାଣ କ'ଣ? ବାରମ୍ବାର ଏଇଟା ଶୁଣୁଛେ, ପ୍ରମାଣ କ'ଣ? ସାଧୁଗୁରୁଙ୍କ କୃପା, ସାଧୁଗୁରୁଙ୍କ କୃପାରେ ଏଇଟା ହେବ। ପ୍ରମାଣ କ'ଣ? ପ୍ରମାଣ ଅଛି, ପ୍ରମାଣ ଅଛି ବୋଲି ଆମେ ଏଇଟା କହୁଛେ। ସମସ୍ତ ଦିବ୍ୟ ଗୁଣ ସେଇଟା ଆସନ୍ତାକାଲି ଆମେ ଶୁଣିବା। କେବଳ ସ୍ମରଣ ଦେଇଦେଲି, ମନେ ନ ପଡ଼ିଲେ କାଲି ମନେ ପକାଇବି। ସାଧୁଗୁରୁଙ୍କ କୃପାରେ ସମସ୍ତ ଦିବ୍ୟ ଗୁଣ ଆସିବ, ଏ ଅଭିମାନ ଶୂନ୍ୟ ହେଇପାରିବା କେମିତି ହେବା? ପ୍ରମାଣ କ'ଣ? ପ୍ରମାଣ ଅଛି, ଭାଗବତ ପ୍ରମାଣ ଅଛି, ଭକ୍ତିମନ ଠାକୁର କହିଛନ୍ତି। ନିଜ ଚେଷ୍ଟାରେ ହେଇପାରିବାନି, କିନ୍ତୁ ନିଜ ଚେଷ୍ଟାରେ ସିନା ହେଇପାରିବାନି, ନିଜ ମନରେ ତ କାମନା ଆଣିପାରିବା ନା। ଅଭିମାନ ଶୂନ୍ୟ ହେବା ପାଇଁ, ନିରହଙ୍କାରୀ ହେବା ପାଇଁ ଏ ତ କାମନା ତ ଆସିବା ଆବଶ୍ୟକ ନା। ଆ କାମନାଟା ଆସିବ କେମିତି? କାମନା ଆସୁନି କାହିଁକି, ଆସିବ କେମିତି? ଆସୁନି ଏଇଥିପାଇଁ ଯେହେତୁ ଆମେ ତା ବିଷୟରେ ଶୁଣୁନେ, ଜାଣୁନେ। ଅଭିମାନ ଶୂନ୍ୟ ହେଲେ ହିଁ ଭଗବାନଙ୍କର ପ୍ରିୟ ହେଇପାରିବା, ଭଗବାନଙ୍କ ଦୃଷ୍ଟିପଥକୁ ଆସିବା। ଏଇଟା ବାରମ୍ବାର ବାରମ୍ବାର ଯଦି ଶ୍ରବଣ କରିବା ତେବେ ଲାଳସଟା ଜନ୍ମିବ। ଶ୍ରବଣ ନକଲେ କେମିତି ଲାଳସ ଜନ୍ମିବ? ଶ୍ରବଣ ନକଲେ ଆମେ ଭାବୁଛେ ଆମେ ଯେଉଁ ସ୍ଥିତିରେ ଅଛେ ଠିକ୍ ଅଛେ। ସେଥିପାଇଁ ଆଚାର୍ଯ୍ୟମାନେ କାହିଁକି ଏତେ ରଚନା କରିଛନ୍ତି, କେତେ ପରିଶ୍ରମ କରିକି ଆଚାର୍ଯ୍ୟମାନେ ରଚନା କରିଛନ୍ତି, କାହା ପାଇଁ? ସେମାନେ କ'ଣ ନିଜର କ'ଣ ଭଜନ କ'ଣ ତାଙ୍କର ସୃଷ୍ଟି ନଥିଲା, ଭଜନ କ'ଣ ତାଙ୍କର ଠିକ୍ ହେଉନଥିଲା ସେ ରଚନା କରିଛନ୍ତି? ନାଇଁ, ଭଜନ ତାଙ୍କର ଠିକ୍ ହେଉଥିଲା ନା, ସେ ଭଜନଙ୍କର ସ୍ୱାଦ କିଛି ପାଉନଥିଲେ, ଭଜନର ସ୍ୱାଦ ବି ପାଉଥିଲେ, କି ନିଜ ଭଜନର ସ୍ୱାଦକୁ ଛାଡ଼ିକି ସେମାନେ ପୁଣି ରଚନା କରିଛନ୍ତି କାହିଁକି? ନା, ଜୀବ ପାଇଁ, ଜୀବର କଲ୍ୟାଣ ପାଇଁ। ତେଣୁ ଭକ୍ତିମନ ଠାକୁର ସେକଥା କହୁଛନ୍ତି, ବଦ୍ଧ ଜୀବାନାଂ ସ୍ଥୂଳ ଲିଙ୍ଗ ଦେହଦ୍ୱୟ ସମ୍ବନ୍ଧ ଯୋଗ ଐଶ୍ୱର୍ଯ୍ୟ ଭୋଗ ଐଶ୍ୱର୍ଯ୍ୟ ଧନ ରୂପ ଜାତି ବର୍ଣ୍ଣ ବଳ ପ୍ରତିଷ୍ଠା ଅଧିକାର ଇତ୍ୟାଦି ଜନିତଂ ଯତ୍ ଅଭିମାନଂ ତତ୍ ମିଥ୍ୟା ଜୀବ ସ୍ୱରୂପ ଧର୍ମ ବିରୋଧିତ୍ୱାତ୍। ଏଇଟା ଜୀବର ସ୍ୱରୂପ ଧର୍ମର ବିରୋଧୀ, ଜୀବକୁ ଭଗବାନଙ୍କ ନିକଟତର କରେଇବ ନାହିଁ, କେବେ ବି ନୁହଁ। ସେ ଶୁଦ୍ଧ ପ୍ରେମ କେବେ ବି ପାଇବନି ଯଦି ଅଭିମାନ ଟିକିଏ ବି ରହିଛି। ତେବେ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ଅଭିମାନଟା କେତେବେଳେ ଆସେ? ଅଭିମାନଟା ଆସେ ଯୁବକ ଅବସ୍ଥାରେ। ଛୋଟ ଅବସ୍ଥାରେ ଅଭିମାନ ରହିବନି, ଯୁବକ ଅବସ୍ଥାରେ ଯେତେବେଳେ ସେ ପଦାର୍ପଣ କରେ ସେ ସମୟରେ ତାର ଅଭିମାନ ଆସେ। ସେ ସେଇ ସେଇ ସ୍ଥିତି ଯେତେବେଳେ ପ୍ରାପ୍ତ ହୋଇଯାଏ ତାର ଅଭିମାନଟା ବଢ଼ିଯାଏ। କାହିଁକି ଅଭିମାନଟା? ମହାଭାରତରେ ଗୋଟେ ସୁନ୍ଦର କଥା ଅଛି, ଶାନ୍ତି ପର୍ବ ରାଜଧର୍ମ ଅନୁଶାସନ, ରାଜଧର୍ମ ଅନୁଶାସନ ପର୍ବ ଶାନ୍ତି ପର୍ବରେ, ଶାନ୍ତି ପର୍ବର ଇଏ ହେଉଛି ଉପପର୍ବ 28 ଶ୍ଳୋକର ଗୋଟେ ସୁନ୍ଦର କଥା ଅଛି, ଜୀବର ଅଭିମାନଟା କେମିତି ଆସେ, କାହିଁକି ଆସେ? ଏ ଯେଉଁ ଜୀବ ଏଇ ଯେଉଁ ସ୍ଥିତି ପ୍ରାପ୍ତ ହେଇଯାଉଛି, ବଳ ପାଇଯାଉଛି, କିଏ ବଳଶାଳୀ ହେଇଯାଉଛି, କିଏ ଜ୍ଞାନୀ ହେଇଯାଉଛି, କିଏ ରୂପବାନ ହେଇଯାଉଛି, ଏଇଟା କାହିଁକି ହେଉଛି? ଜଣେ ରୂପବାନ ହେଉଛି ଆଉ ଜଣେ କାହିଁକି ରୂପବାନ ହେଉନି, ଜଣେ ଜ୍ଞାନୀ ହେଉଛି ଜଣେ କାହିଁକି ଅଜ୍ଞାନୀ ହେଉଛି, ଜଣେ ସୁସ୍ଥ ହୃଷ୍ଟପୃଷ୍ଟ ହେଉଛି ଜଣେ କାହିଁକି ରୁଗୁଣ ହେଉଛି, ଏଇଟା କାହିଁକି ହେଉଛି? ମହାପ୍ରଭୁ ସୁନ୍ଦର କଥା ରହିଛନ୍ତି, କୂଳେ ଜନ୍ମ ତଥା ବୀର୍ଯ୍ୟମ ଆରୋଗ୍ୟମ ରୂପମେବ ଚ ସୌଭାଗ୍ୟ ଉପଭୋଗଶ୍ଚ ଭବିତବ୍ୟେନ ଲଭ୍ୟତେ। କହିବା ତାତ୍ପର୍ଯ୍ୟ, ଭକ୍ତିମନ ଠାକୁର ଯେଉଁ ଟୀକା ରଚନା କରିଛନ୍ତି ଦେଖନ୍ତୁ, ତା ସହିତ ସବୁ ସମ୍ବନ୍ଧିତ। ଏସବୁ ସ୍ଥିତି ଜଣେ ପ୍ରାପ୍ତ ହେଇଯାଏ, କୂଳେ ଜନ୍ମ, ଏ କୂଳକୁ ନେଇକି ଅଭିମାନ ଆସୁଛି, ଗତକାଲି ଆମେ ଶୁଣିଥିଲେ, ଦେଖୁନାହାନ୍ତି, ଜନ୍ମ ବୀର୍ଯ୍ୟ ଶକ୍ତି ଆରୋଗ୍ୟ ସ୍ୱାସ୍ଥ୍ୟ ଏବଂ ରୂପମ ରୂପମ ଏ ବଛ ରୂପମ ଏ ବଛ ଆଉ ଯାହା ରହିଲେ, ଏବଂ ସୌଭାଗ୍ୟ ଉପଭୋଗଶ୍ଚ, ଜଣେ ଅତି ସୌଭାଗ୍ୟଶାଳୀ ହେଇଯାଉଛି, ଜଣଙ୍କ ପାଖରେ ବହୁତ ଭୋଗ ବସ୍ତୁ ରହୁଛି, ଉପଭୋଗ ବସ୍ତୁ ରହିଯାଉଛି, ତ ଏଗୁଡ଼ାକ କାହିଁକି ହେଉଛି? ମହାଭାରତରେ ସେ କଥା କୁହାହେଲା, ଏସବୁ ଭବିତବ୍ୟ ନ ଲଭ୍ୟତେ, ନିଜର ପୂର୍ବର କର୍ମ ହିସାବରେ, ପୂର୍ବରୁ ଯେଉଁ କର୍ମ କରିଛନ୍ତି ସେ କର୍ମ ହିସାବରେ ତାକୁ ଏଇଟା ମିଳିଯାଉଛି। ଜଣେ ଉଚ୍ଚକୂଳ ଜନ୍ମ ହୋଇଯାଉଛି, ପୂର୍ବର କର୍ମ ହିସାବରେ ତାକୁ ମିଳିଯାଇଛି। କିନ୍ତୁ ସେହି ଜନ୍ମରେ ଯଦି ସେ ଠିକ୍ ଯଦି ନିଜକୁ ଶୃଙ୍ଖଳିତ ନ କରିପାରିଲା ତାହେଲେ କିଛି ଲାଭ ହେଲାନି। ଜଣେ ଉଚ୍ଚ ଜ୍ଞାନ ପ୍ରାପ୍ତ ହୋଇଛି, ଯଦି ସେ ଜ୍ଞାନ ଯଦି ସଠିକ୍ ବ୍ୟବହାର ନ କରିପାରିଲା ତାହେଲେ ସେ ଜ୍ଞାନ କ'ଣ ତାକୁ ମିଳିବ କହୁନାହାନ୍ତି। ସେ ଜ୍ଞାନ ତାକୁ କ'ଣ ସାହାଯ୍ୟ କରିବ? ଜଣେ ସୁନ୍ଦର ରୂପ ପାଇଛି, ସେ ରୂପ ତାକୁ କ'ଣ ସାହାଯ୍ୟ କରିବ ମାନେ? ଏଗୁଡ଼ା କିଛି ସାହାଯ୍ୟ କରିବନି। ଏସବୁ ମିଳିଛି କେବଳ ପୂର୍ବର ପୁଣ୍ୟକର୍ମ ଯୋଗୁଁ, ତାକୁ କେବଳ ଭୋଗବସ୍ତୁ ସ୍ୱରୂପ କିଛି ମିଳିଯାଇଛି ଏସବୁ। କିନ୍ତୁ ସେଗୁଡ଼ାକୁ ଯଦି ସେ ଭଗବାନଙ୍କ ସେବାରେ ନ ଲଗେଇଲା ତେବେ ତା ପାଇଁ ସବୁ ସମସ୍ୟାର କାରଣ ହେବ। ଯେମିତି ଗତକାଲି ଆମେ ଶୁଣିଥିଲେ ରୂପ, ରୂପର ଅଭିମାନରେ କ'ଣ ହେଇଥିଲା? ଉପଭରଣ ଗନ୍ଧର୍ବଙ୍କର, ଉପଭରଣ ଗନ୍ଧର୍ବ ରୂପର ଅଭିମାନ ଯୋଗୁଁ ଦାସୀପୁତ୍ର ହେବା ପାଇଁ ପଡ଼ିଲା। ପୁଣି ସେ ଅଭିମାନ ତାଙ୍କର ନ୍ୟୁନ ହେଲା, ଅଭିମାନ ଶୂନ୍ୟ ହେଲେ ଯେତେବେଳେ ସାଧୁଙ୍କ ସେବା କଲେ, ସାଧୁଙ୍କ ସେବା କରି ସାଧୁଙ୍କ କୃପାରେ ତାଙ୍କର ଅଭିମାନ ଶୂନ୍ୟ ହେଲା, ପୁଣି ସେ ଉନ୍ନତ ସ୍ଥିତି ପ୍ରାପ୍ତ ହେଲେ, ନାରଦ ଜନ୍ମ ପାଇଲେ। ତେଣୁ ଯେଉଁ କୂଳେ ଜନ୍ମ, ଉଚ୍ଚକୂଳେ ଜନ୍ମ ହେବା, ଅଧିକ ଶକ୍ତି ପ୍ରାପ୍ତ ହେବା, ଆରୋଗ୍ୟ ସ୍ୱାସ୍ଥ୍ୟ ଠିକ୍ ରହିବା, ରୂପର ଅଧିକାରୀ ହେବା, ସୌଭାଗ୍ୟ ପ୍ରାପ୍ତ ହେବା, ଉପଭୋଗ ବସ୍ତୁ ପ୍ରାପ୍ତ ହେବା, ଏସବୁ ପୂର୍ବର କର୍ମଫଳ ହିସାବରେ ତାକୁ ସବୁ ମିଳିଯାଏ। କିନ୍ତୁ ଜୀବ ଏଇଟା ବୁଝିପାରେନି, ମୋତେ କାହିଁକି ମିଳୁଛି, ଆଉ ଜଣ କାହିଁକି ମିଳୁନି? ମୋତେ ଯଦି ମିଳିଛି, ମୁଁ ପୂର୍ବର କିଛି ପୁଣ୍ୟ କରିଛି, ମୋତେ ମିଳିଛି, ତା ବୋଲି ମୁଁ ଅଭିମାନ କରିବି ନା? ମୋତେ ଏଇଟା ମିଳିଲା ବୋଲି ଅଭିମାନ କରିବି? ଯଦି ଅଭିମାନ କଲି ତାହେଲେ କ'ଣ ହେବ? ଏ ଅଭିମାନଟା ହିଁ ଭଗବାନଙ୍କଠୁ ଦୂରେଇ ଦେବ ଜୀବକୁ। ମହାଭାରତରେ ସେ କଥା ହିଁ ଲେଖା ହେଲେ। ତେଣୁ ଏସବୁ ଜୀବ ଏ ଯେଉଁ ପୁଣ୍ୟକର୍ମ କରୁଛି, ପୁଣ୍ୟକର୍ମଟା ବି ଜୀବର ଉଦ୍ଦେଶ୍ୟ ନୁହଁ। ଜୀବର ଉଦ୍ଦେଶ୍ୟ ହେଉଛି ଶୁଦ୍ଧ ଭକ୍ତି କରିବା, ଶୁଦ୍ଧ କୃଷ୍ଣ ପ୍ରେମ ପ୍ରାପ୍ତ ହେବା, ଜୀବନକୁ ସାର୍ଥକ କରିବା, ସଂସାର ଉଦ୍ଧାର ପାଇଁ ଭଗବାନ ନିତ୍ୟଧାମକୁ ଯାଇକି ନିତ୍ୟଧାମ ନିତ୍ୟ ସେବା ନିଯୁକ୍ତ ହେବା। ନଚେତ୍ ଏଇଠି ଏଇଭଳି ପ୍ରତି ଜନ୍ମରେ ଏଇଭଳି ସେ ପୁଣ୍ୟକର୍ମ କରୁଥିବ, କିଛି ପୁଣ୍ୟ କରୁଛି, କିଛି ପାପ କରୁଛି, ବନ୍ଧନ ଭିତରେ ତ ସେ ରହିଲା ନା? କହିବା ତାତ୍ପର୍ଯ୍ୟ ଆମର ଏହା, ଅଭିମାନଟା ଆସେ ଏଇଥିପାଇଁ। କିନ୍ତୁ ସେ ଅଭିମାନ କ'ଣ ସାହାଯ୍ୟ କରିବ କହୁନାହାନ୍ତି? କିଛି ସାହାଯ୍ୟ କରିବନି, ସେ ଭଗବାନଙ୍କୁ ଦୂରେଇ ଦେବ। ସେ କଥା ଆମେ ଶୁଣୁଥିଲେ, ଯାହା ଭକ୍ତିମ ଠାକୁର କହିଲେ ଏ ଯେ ଅଭିମାନ, ତେବେ ଆମେ ପ୍ରସଙ୍ଗକ୍ରମେ ଶୁଣୁଥିଲେ ଧନର ଅଭିମାନ ଶ୍ରବଣ କରିଛେ, ରୂପର ଅଭିମାନ ଶ୍ରବଣ କରିଛେ, ଗତକାଲି ଶ୍ରବଣ କରୁଥିଲେ କେଉଁ ଅଭିମାନ? ଜାତି ଏବଂ ବର୍ଣ୍ଣର ଅଭିମାନ, ଜାତି ଆଉ ବର୍ଣ୍ଣର ଅଭିମାନ ଶ୍ରବଣ କରୁଥିଲେ। ଇଏ ବି ବହୁତ ବଡ଼ ଖତରନାକ ବିଷୟ, ଏ ଜାତିର ଅଭିମାନ, ବର୍ଣ୍ଣର ଅଭିମାନ, ଯେଉଁ ଅଭିମାନ ରହିଲା ଭଗବାନଙ୍କଠୁ ଆମେ ଦୂରେଇ ଯିବା। ଅଭିମାନ କ'ଣ କରିବା କହୁନାହାନ୍ତି? କେଉଁ ବସ୍ତୁକୁ ନେଇ ଅଭିମାନ କରିବେ? ସେଥିପାଇଁ ତ ଶଙ୍କରାଚାର୍ଯ୍ୟ ସେଥିପାଇଁ ଲେଖିଲେ ନା, ମା କୁରୁ ଧନ ଜନ ଯୌବନ ଗର୍ବଂ ହରତି ନିମେଷାତ୍ କାଳ ସର୍ବଂ ମାୟା ମିଦଙ୍ଗଂ ମାୟାମୟଂ ମିଦଂ ଅଖିଳଂ ହିତ୍ୱା ବ୍ରହ୍ମ ପଦଙ୍କଂ ପ୍ରବିଶ୍ୟ ବିଦିତ୍ୱା। ଇଏ ମାୟାମୟ ଜଗତରେ ଆମେ କ'ଣ ସବୁ ଶରୀରକୁ ନେଇକି ଅଭିମାନ କରୁଛେ? କ'ଣ ଅଭିମାନର କ'ଣ ଅଛି କହୁନି? ତେବେ ଗତକାଲି ଆମେ ଶୁଣିଥିଲେ ରୂପର ଅଭିମାନ, ସରି ରୂପର ଅଭିମାନ ତ ବର୍ଣ୍ଣର ଅଭିମାନ, ରୂପର ଅଭିମାନ ସରିଯାଇଛି, ବର୍ଣ୍ଣର ଅଭିମାନ ଶୁଣୁଥିଲେ। ବର୍ଣ୍ଣର ଅଭିମାନ, ଉଚ୍ଚ ବର୍ଣ୍ଣରେ ଜନ୍ମ ହୋଇଛି, ବ୍ରାହ୍ମଣ କୂଳରେ ଜନ୍ମ ହୋଇଛି, କ୍ଷତ୍ରିୟ କୂଳରେ ଜନ୍ମ ହୋଇଛି, କ'ଣ ସେ ଅଭିମାନ କରି ଲାଭ କ'ଣ? ସେ ଅଭିମାନ ବହୁତ କ'ଣ ଜୀବକୁ ବହୁତ ବିନାଶ କରିଦିଏ, ଜୀବର ବହୁତ କ୍ଷତି ସାଧନ କରେ, ଅଭିମାନ ହିଁ କ୍ଷତି ସାଧନ କରେ। ତେ ଭକ୍ତି ଠାକୁର ସେ କଥା ହିଁ କହୁଥିଲେ ନା, ତବେ କେନ ଅଭିମାନ ଲୟେ ତୁଚ୍ଛ ବର୍ଣ୍ଣମାନ, ତବେ କେନ ଅଭିମାନ ଲୟେ ତୁଚ୍ଛ ବର୍ଣ୍ଣମାନ ମରଣ ଅବଧି ଜର ମାନ ମରଣ ବଧି ଜର ମାନ ଉଚ୍ଚ ବର୍ଣ୍ଣ ପଦ ଧରି ବର୍ଣ୍ଣାନ୍ତରେ ଘୃଣା କରି ଉଚ୍ଚ ବର୍ଣ୍ଣ ପଦ ଧରି ବର୍ଣ୍ଣାନ୍ତରେ ଘୃଣା କରି ନରକେର ना कर सन्धान नर के ना कर सन्धान। ଭକ୍ତିମ ଠାକୁର କହିଲେ ନରକର ନାକର ସନ୍ଧାନ, ଏ ବର୍ଣ୍ଣ ଅଭିମାନ ଯୋଗୁଁ କ'ଣ ହେଇଯାଏ? ଭକ୍ତିମ ଠାକୁରଙ୍କର ସିଦ୍ଧାନ୍ତ କିଭଳି ଦେଖନ୍ତି ସେ ସୂଚନା ଦେଇଛନ୍ତି, ନର୍କର ଅନୁସନ୍ଧାନ ଆମେ କରୁଛେ, ଅଭିମାନ କଲା ମାନେ ନର୍କକୁ ଯିବ ଯିବ। ତବେ କେନ ଅଭିମାନ ଲୟ ତୁଚ୍ଛ ବର୍ଣ୍ଣମାନ, ତେଣୁ କାହିଁକି ଅଭିମାନ କରିଛ? ପୂର୍ବରୁ ପୂର୍ବରୁ ଯେଉଁ ପ୍ରୟର ମାନେ ଗତକାଲି ଆମେ ଶ୍ରବଣ କରିଥିଲେ କେବଳ ସ୍ମରଣ ଦେଉଛି, କାରଣ ସ୍ୱର ଛାଡ଼ିଲା ପରେ ଜୀବାତ୍ମାକୁ କୁହାଯିବନି ଏ ବ୍ରାହ୍ମଣ ଜୀବାତ୍ମା କିଏ କ୍ଷତ୍ରିୟ ଜୀବାତ୍ମା କିଏ ଜ୍ଞାନୀ, କିଛି କିଛି ନାହିଁ। ଜୀବାତ୍ମା ସ୍ୱର ଛାଡ଼ିଲା ପରେ ତାର କିଛି ଆଉ ରହିଲାନି, ସେ ବ୍ରାହ୍ମଣର ଜୀବାତ୍ମା ପୁଣ୍ୟ କଲେ ବି ସ୍ୱର୍ଗକୁ ଯିବ, ଚଣ୍ଡାଳ ଜୀବାତ୍ମା ପୁଣ୍ୟ କଲେ ମଧ୍ୟ ସ୍ୱର୍ଗକୁ ଯିବ। ଜୀବାତ୍ମାର ଜୀବାତ୍ମା କ'ଣ ବ୍ରାହ୍ମଣ ନା ଚଣ୍ଡାଳ କହୁନାହାନ୍ତି, ଜୀବାତ୍ମା ତ ଜୀବାତ୍ମା, ବ୍ରାହ୍ମଣ କ'ଣ ଚଣ୍ଡାଳ କ'ଣ? ପୁଣ୍ୟ କଲା ମାନେ ସେମାନେ ସ୍ୱର୍ଗକୁ ଯିବେ, ପାପ କଲା ମାନେ ନର୍କୁ ଯିବେ, ଉଭୟ ସେଠି ଯାଇ ଦଣ୍ଡ ପାଇବେ। ସେଠା କ'ଣ ଯମରାଜ କ'ଣ ବିଚାର କରିବେ କି ବ୍ରାହ୍ମଣ ଜୀବାତ୍ମାରେ ଦିଅ ଦେଇ ତାଙ୍କୁ ସିଟ୍ ଦିଅ କହିବେ ନା? ନାଇଁ ଚଣ୍ଡାଳ ଜୀବାତ୍ମା ତାକୁ ସିଆଡ଼େ ଦୂରେଇକି ରଖ କହିବେ ନା? ନାଇଁ, ଉଭୟଙ୍କ ପାଇଁ ସମାନ ସ୍ଥିତି। ସେଥିପାଇଁ କହୁଛନ୍ତି ତମେ କେନ ଅଭିମାନ ଲୟ ତୁଚ୍ଛ ବର୍ଣ୍ଣମାନ, ତାହେଲେ ବର୍ଣ୍ଣର ଅଭିମାନ କାହିଁ କରୁଛ? ମରଣ ଅବଧି ଯାହାର ମାନ, ଏ ମରଣ ଅବଧି ମରିବା ପର୍ଯ୍ୟନ୍ତ ବର୍ଣ୍ଣର ଅଭିମାନଟା ରହିଛି। ଉଚ୍ଚ ବର୍ଣ୍ଣ ପଦ ଧରି ବର୍ଣ୍ଣାନ୍ତରେ ଘୃଣା କରି ନରକର ନାକର ସନ୍ଧାନ, ଉଚ୍ଚ ବର୍ଣ୍ଣରେ ଜନ୍ମ ହେଇକି ଯଦି ଅନ୍ୟକୁ ବର୍ଣ୍ଣାନ୍ତରେ ଘୃଣା କରି ଅନ୍ୟ ବର୍ଣ୍ଣ ଯଦି ଘୃଣା କରିବେ ତାହେଲେ ନର୍କକୁ ଯିବେ, ଅଭିମାନ ରହିଲା ମାନେ ଭଗବାନଙ୍କର ଦୃଷ୍ଟିପଥରୁ ବିଲକୁଲ ଦୂରେଇ ଯିବେ। ପ୍ରମାଣ କ'ଣ? ପ୍ରମାଣ ଅଛି, ବାରମ୍ବାର ବାରମ୍ବାର ଏ କଥା ଅଛି। ଜଣେ ଏସବୁ ସ୍ଥିତି ପ୍ରାପ୍ତ ହେଇକି, ମହାଭାରତ ଯାହା ଆମେ ଶୁଣିଲେ, ଏସବୁ ସ୍ଥିତି ପ୍ରାପ୍ତ ହେଇକି ଯଦି ଜଣେ ଅଭିମାନ କରୁନି ତେବେ ସିଏ ଭଗବାନଙ୍କ ଦୃଷ୍ଟିପଥକୁ ଆସିବ। ପ୍ରମାଣ ଦେଖନ୍ତୁ ଏକାଦଶ ସ୍କନ୍ଧ ଭାଗବତମ୍, ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 51 ନମ୍ବର ଶ୍ଳୋକ। ନ ଯସ୍ୟ ଜନ୍ମ କର୍ମଭ୍ୟଂ ନ ବର୍ଣ୍ଣାଶ୍ରମ ଜାତିଭି ସଜ୍ଜତେ ଅସ୍ମିନ୍ ଅହଂ ଭାବୋ ଦେହେ ବୈ ସହରେ ପ୍ରିୟ। ସହରେ ପ୍ରିୟ, ଏ ଶ୍ଳୋକ ସମସ୍ତେ ମନେ ରଖିବା ଉଚିତ। ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 51 ନମ୍ବର ଶ୍ଳୋକ। ସେ ହରିଙ୍କର ପ୍ରିୟ ହବ, କେତେବେଳେ ହରିଙ୍କର ପ୍ରିୟ ହବ? ସେ ଯେଉଁ ସ୍ଥିତିରେ ରହିଛି ଅଭିମାନ କରିବନି। ନ ଯସ୍ୟ ଜନ୍ମ କର୍ମାଭ୍ୟାଂ ନ ବର୍ଣ୍ଣାଶ୍ରମ ଜାତି ଭି, ଆମେ ତ ବର୍ଣ୍ଣ କଥା ଶୁଣୁଛେ ନା, ଯାହାର ଏସବୁ ନାହିଁ ଜନ୍ମ କର୍ମ, କର୍ମ ମୁଁ ବହୁତ ବଡ଼ ଅଧିକାରୀ ହେଇଛି, ଅଫିସର ହେଇଛି, ଏହା ହେଇଛି, ସେ ଏହା କର ସେୟା କର ସେୟା କର, ଏ କର୍ମର ଅଭିମାନ, ଉଚ୍ଚ ପଦପ୍ରାପ୍ତ ହେଇଛି, ସେ ତ ଆସିବ ଆଗକୁ ଆସିବ, ପ୍ରତିଷ୍ଠା ଅଧିକାର ସେସବୁ ଅଛି ଆଗକୁ, ଭକ୍ତିମ ଠାକୁର କହିଛନ୍ତି। ନ ଯସ୍ୟ ଜନ୍ମ କର୍ମାଭ୍ୟାଂ ନ ବର୍ଣ୍ଣାଶ୍ରମ ଜାତି ଭି, ବର୍ଣ୍ଣାଶ୍ରମ ଜାତିର ଅଭିମାନ ସେ ଜଣେ କରୁଛି ତାହେଲେ ହବନି। କହିଲେ ସଜ୍ଜତେ ଅସ୍ମିନ୍ ଅହଂଭାବୋ, ଅହଂଭାବୋ, ଅହଂଭାବଟା ଏ ଶ୍ଳୋକ ବହୁତ ସୁନ୍ଦର ଭାବରେ ରଚନା ହେଇଛି। ନ ଯସ୍ୟ ଅହଂଭାବ, ଯାହାର ଅହଂଭାବ ନାହିଁ, ପ୍ରଥମେ ରହିଲା ନ ଯସ୍ୟ, ଶ୍ଳୋକଟାକୁ ଦେଖିଲେ ଜାଣିପାରିବେ, ଦେଖିଲେ କି ଶ୍ଳୋକଟା, ଶ୍ଳୋକଟା ଦେଖ, ନ ଯସ୍ୟ ତ ରହିଲା ପ୍ରଥମେ ପ୍ରଥମ ଲାଇନ୍ରେ, ଅହଂଭାବଟା ରହିଲା ଦ୍ୱିତୀୟ ଲାଇନ୍ରେ। ନ ଯସ୍ୟ ଅହଂଭାବ, ଯାହାର ଅହଂଭାବ ନାହିଁ, ଅହଂକାର ନାହିଁ, ଅଭିମାନ ନାହିଁ, କେଉଁ ବିଶ୍ୱ ପ୍ରତି ଅଭିମାନ ନାହିଁ, ଜନ୍ମ ପାଇଁ, କର୍ମ ପାଇଁ, ବର୍ଣ୍ଣ ପାଇଁ, ଆଶ୍ରମ ପାଇଁ, ଜାତି ପାଇଁ, ଯାହାର ନାହିଁ, ଏ ଦେହ ପାଇକି ଯାହାର ଏ ଅଭିମାନ ନାହିଁ, ବୈ ସ ହରେ ପ୍ରିୟ, ସିଏ ବୈ ନିଶ୍ଚିତ ଭାବେ ସିଏ ହେଉଛି ହରିଙ୍କର ପ୍ରିୟ। ଦେଖନ୍ତୁ ଭାଗବତରେ ସ୍ପଷ୍ଟ କୁହା, ସିଏ ହରିଙ୍କର ପ୍ରିୟ, ତାମାନେ ଆମର ଯଦି କିଞ୍ଚିତ ଅଭିମାନ ରହିଛି ତାହେଲେ ଭଗବାନଙ୍କର ପ୍ରିୟ ଆମେ ହେଇପାରିବା ନାହିଁ। ଆମେ ଶିଖିବା ଉଚିତ, ଜାଣିବା ଉଚିତ, ଏଇ ଯୋଗ୍ୟତା ଆମର ଆସିନି କି ଆସିବା ନିଜ ପ୍ରୟାସରେ ସମ୍ଭବ ନୁହଁ, କେମିତି ସମ୍ଭବ? ସାଧୁଗୁରୁଙ୍କ କୃପାରେ, କେମିତି? ଆସନ୍ତାକାଲି ଶୁଣିବା ତା ବିଷୟରେ, କାରଣ ଏ ଅଭିମାନ ବିଷୟରେ ତ ବହୁ ସିଦ୍ଧାନ୍ତ ରହିଛି। ସାଧୁଗୁରୁଙ୍କ କୃପାରେ କେମିତି ହବ, ଏଇଟା ଭାଗବତମ ସିଦ୍ଧାନ୍ତ, ଭକ୍ତିମନ ଠାକୁର କହିଛନ୍ତି ସାଧୁଗୁରୁଙ୍କ କୃପାରେ ଏଇଟା ହୁଏ, ନଚେତ ନିଜ ପ୍ରୟାସ ହବନି। ନିଜର କ'ଣ ପ୍ରୟାସ କରିବା କହୁନାହାନ୍ତି, ଗତକାଲି ଯାହା ଆମେ ଶୁଣିଥିଲେ, ନିଜ ପ୍ରୟାସ କରି ଗୋଟେ ବଦ୍ଗୁଣକୁ ଛାଡ଼ିବା ପାଇଁ ଜୀବନ ସାରା ପ୍ରୟାସ କରନ୍ତୁ ତ ସମ୍ଭବ ସମ୍ଭବ ନାହିଁ। ନିଜ ପ୍ରୟାସରେ ଗୋଟେ ବଦ୍ଗୁଣ ଆମେ ଛାଡ଼ିପାରିବାନି, ଆଉ ସଦ୍ଗୁଣ କେମିତି ପ୍ରାପ୍ତ ହେବା? ହେବନି, ସାଧୁଗୁରୁଙ୍କ କୃପାରେ ସମ୍ଭବ। ତେଣୁ ସିଏ ହେଉଛି ହରିଙ୍କର ପ୍ରିୟ, ଯାହାର ଏ ଅଭିମାନ ନାହିଁ। ନ ଯସ୍ୟ ଜନ୍ମ କର୍ମାଭ୍ୟଂ ନ ବର୍ଣ୍ଣାଶ୍ରମ ଜାତି ଭି ସଜ୍ୟତ ଅସ୍ମିନ୍ ଅହଂଭାବ ଦେହେ ବୈଷ ହରେ ପ୍ରିୟ। ସିଏ ହେଉଛି ହରିଙ୍କର ପ୍ରିୟ। ଯଦି ବର୍ଣ୍ଣାଶ୍ରମର ଯଦି ରହିଲା ତାହେଲେ ହରିଙ୍କର ପ୍ରିୟ ହେବନି। ଭକ୍ତି ଠାକୁର ଗୋଟେ ସୁନ୍ଦର ଭଜନ, ଭକ୍ତି ଠାକୁରଙ୍କର ଏହାପରେ କେତେ ଭଜନ ଅଛି ଦେଖୁନାହାନ୍ତି। ଭକ୍ତି ଠାକୁର ସେଥିପାଇଁ କହିଲେ, ଧିକ୍ ମୋର ଏ ଜୀବନେ ଧିକ୍ ମୋର ଧନ ଜନେ ଧିକ୍ ମୋର ଏ ଜୀବନେ ଧିକ୍ ମୋର ଧନ ଜନେ ଧିକ୍ ମୋର ବର୍ଣ୍ଣଭିମାନ ଧିକ୍ ମୋର ବର୍ଣ୍ଣଭିମାନ ଧିକ୍ ମୋର କୁଳ ମନେ ଧିକ୍ ଶାସ୍ତ୍ର ଅଧ୍ୟୟନେ ଧିକ୍ ମୋର କୁଳ ମନେ ଧିକ୍ ଶାସ୍ତ୍ର ଅଧ୍ୟୟନେ ହରି ଭକ୍ତି ନା ପାଇଲ ସ୍ଥାନ ହରି ଭକ୍ତି ନା ପାଇଲ ସ୍ଥାନ। ଭକ୍ତି ଠାକୁର କେତେ ସୁନ୍ଦର କହିଲେ, ଧିକ୍ ମୋର ଏ ଜୀବନେ ଧିକ୍ ମୋର ଧନ ଜନେ ଧିକ୍ ମୋର ବର୍ଣ୍ଣ ଅଭିମାନେ, ବର୍ଣ୍ଣ ଅଭିମାନ ଧିକ୍, ମୋ ବର୍ଣ୍ଣ ଅଭିମାନକୁ ଧିକ୍। କାହିଁକି ଆଚାର୍ଯ୍ୟ କାହିଁ କହିଲେ ବର୍ଣ୍ଣ ଅଭିମାନକୁ ଧିକ୍ କରିକି, ଏ ଧନକୁ ଧିକ୍, ଜନକୁ ଧିକ୍, କାହିଁ କହୁଛନ୍ତି? ଏ ଅଭିମାନଟା ରହିଲା ମାନେ ହରିଭକ୍ତି ହେବନି। ଦେଖୁନାହାନ୍ତି କହିଲେ, ଧିକ୍ ମୋର କୁଳ ମନେ ଧିକ୍ ଶାସ୍ତ୍ର ଅଧ୍ୟୟନେ ହରିଭକ୍ତି ନା ପାଇଲ ସ୍ଥାନ। ଏ ଉଚ୍ଚକୂଳରେ ଜନ୍ମ ହେଇଗଲେ ହରିଭକ୍ତି କରିଦେବା ସେଟା ନୁହଁ, ଶାସ୍ତ୍ର ଅଧ୍ୟୟନ କରିଦେଲେ ହରିଭକ୍ତି କରିଦେବା ସେଟା ନୁହଁ, କି ଉଚ୍ଚ ବର୍ଣ୍ଣରେ ଜନ୍ମ ହେଲେ ହରିଭକ୍ତି ହେବ ସେଟା ବି ନୁହଁ, ଧନ ସମ୍ପତ୍ତିର ଅଧିକାରୀ ହେଲେ ହରିଭକ୍ତି ପାଇଯିବା ସେଟା ବି ନୁହଁ। ଏ ଅଭିମାନ ରହିଲା ମାନେ ହରିଭକ୍ତି ହେବ ନାହିଁ। ସେ ଯେଉଁ ସ୍ଥିତିରେ ରହୁ, ଯଦି ଅଭିମାନ ଶୂନ୍ୟ ହେଲା ତାହେଲେ ହରିଭକ୍ତି ସେ କ'ଣ ପାତ୍ରଟା ସଜଡ଼ା ହେଇପାରିବ, ହରିଭକ୍ତି ସେ ଜାଗ୍ରତ କରିପାରିବ, ସେ ପାତ୍ରରେ ରହିବେ, ନଚେତ ରହିବେନି। ଧିକ୍ ମୋର କୁଳ ମାନେ ଧିକ୍ ଶାସ୍ତ୍ର ଅଧ୍ୟୟନେ ହରିଭକ୍ତି ନ ପାଇଲ ସ୍ଥାନ, ହରିଭକ୍ତି ସ୍ଥାନ ପାଇଲାନି। କାହିଁକି? ଅଭିମାନ ରହିଛି ଆଉ। ଆଚ୍ଛା, ଭକ୍ତି ଠାକୁରଙ୍କର ହରିଭକ୍ତି ନଥିଲା କି? ଥିଲା ନା। ସେ କାହିଁକି ଏଇଟା ରଚନା କରିଛନ୍ତି? ସାଧକମାନଙ୍କୁ ଶିକ୍ଷା ଦେବା ପାଇଁ। ଏ ପ୍ରସଙ୍ଗରେ ଆପଣ ଦେଖନ୍ତୁ, ବର୍ଣ୍ଣର ଅଭିମାନ ରହିଲେ କେମିତି ଭଗବାନ ନିଜର କରନ୍ତି ନା, ଭଗବାନ ଦୂରେଇ ଦିଅନ୍ତି। ଲୀଳା ଆପଣ ସମସ୍ତେ ଜାଣିଛନ୍ତି, ପ୍ରସଙ୍ଗରେ ଆସୁଛି ଯେହେତୁ ଆମେ ଶୁଣିବା। ପୁଣି ରାମଚନ୍ଦ୍ର ମହାପୁର ଯେତେବେଳେ ବନବାସ ଲୀଳା କରୁଥିଲେ, ସେ ବନବାସ ଲୀଳା ସମୟରେ ସେ ଯାଇକି ପହଞ୍ଚିଛନ୍ତି ଶବରୀ ଆଶ୍ରମରେ, ଶବରୀଙ୍କୁ କୃପା କରିଛନ୍ତି। ପ୍ରସଙ୍ଗ ଆମେ ସମସ୍ତେ ଜାଣିଛେ। ଆଚ୍ଛା, ଶବରୀ କେଉଁ କୂଳର ଥିଲେ? ଶବରୀ ବୋଲି କୁହାଯାଉଛି ମାନେ ଶବର କୂଳର ନା, ମାନେ ଗୋଟେ କ'ଣ କ'ଣ କୁହାଯିବ, ଜଙ୍ଗଲୀ ଆଉ ଅସଭ୍ୟ, ଯେଉଁମାନେ କ'ଣ ଯାହାର କିଛି ସଂସ୍କାର ନାହିଁ ସେଇ କୂଳର, କିନ୍ତୁ ଭଗବାନ ତ ତାଙ୍କ ପୁଣି ନିଜର କରିଛନ୍ତି। ଆଚ୍ଛା, ସେଇ ସମୟରେ ଶବରୀଙ୍କର ଗୁରୁ କିଏ ଥିଲେ? ଶବରୀଙ୍କ ଗୁରୁ ଥିଲେ ମାତଙ୍ଗ ମୁନି। ଶବରୀଙ୍କ ପ୍ରସଙ୍ଗରେ କଥା ଆସେ, ଶବରୀ ତ ଜୀବମାନଙ୍କ ପ୍ରତି ଦୟା କରିକି ବିବାହକୁ କ'ଣ ଠୋକର ମାରିକି ଚାଲିଗଲେ ଏବଂ ଯାଇକି ସାଧୁଙ୍କ ଆଶ୍ରମ ପାଖରେ ରହିଛନ୍ତି, ସାଧୁଙ୍କ ସେବା କରିଥିଲେ, ମାତଙ୍ଗମୁନିଙ୍କ ସେବା କରିଥିଲେ। କେମିତି ସେବା କରିଥିଲେ? ପ୍ରତିଦିନ ମାତଙ୍ଗମୁନିଙ୍କ ଆଶ୍ରମକୁ ସକାଳୁ ସକାଳୁ ଉଠିକି ସେ ରାସ୍ତାକୁ ପରିଷ୍କାର କରିଦିଅନ୍ତି, ଆଶ୍ରମ ପରିବେଶକୁ ପରିଷ୍କାର କରିଦିଅନ୍ତି, ପରିଷ୍କାର କରିବେ ଏବଂ ଜଙ୍ଗଲରୁ କାଠକୁ ସଂଗ୍ରହ କରି, ଜାଳେଣୀ କାଠ ସଂଗ୍ରହ କରିକି ଆଣିକି ଆଶ୍ରମ ପାଖରେ ପକାଇ ଦେଇ ପଡ଼ିଥିବେ। ସକାଳୁ ଯେତେବେଳେ ଶିଶୁମାନେ ଉଠିକି ଦେଖିବେ, ଦେଖିଲେ ଆସି ପରିଷ୍କାର ହେଇଯାଇଥିବ, ଜାଳେଣୀ କାଠ ଆସି ପଡ଼ିଛି, ଆରେ କିଏଟା କରୁଛି? ଏମିତି ବହୁତ ଦିନ ଚାଲିଲା। ବହୁତ ଦିନ ଚାଲିଲା ପରେ ମାତଙ୍ଗମୁନି ଦିନେ ନିର୍ଦ୍ଦେଶ ଦେଲେ ଶିଶୁମାନଙ୍କୁ, କହିଲେ ଏଇଟା କିଏ କରୁଛି ତୁମେ ଅନୁସନ୍ଧାନ କରିକି ଦେଖିଲ? ଶିଷ୍ୟମାନେ ଆଉ ବହୁତ ଅଲଗା ଋଷିମାନେ ବି ଥିଲେ, ମାତାମୁନିଙ୍କ ଶିଷ୍ୟ ଥିଲେ ଏବଂ ସେଇ ସମାଜକନ୍ଦ ଋଷି ବି କିଛି ଥିଲେ। ତ ସେମାନେ ସମସ୍ତେ ଅନୁସନ୍ଧାନ କରି ଦେଖିଲେ ଜଣେ ସ୍ତ୍ରୀ ଲୋକ, ସ୍ତ୍ରୀ ଲୋକ ସିଏ ଆସିକି ଆଶ୍ରମ ପରିବେଶକୁ ସଫା କରିଦେଉଛି, କାଠ ଫୋପାଡ଼ି ଦେଉଛି, ପଳେଇ ଯାଉଛି। ତାପରେ ମାତାମୁନିଙ୍କ ପାଖରେ ଖବର ପହଞ୍ଚିଲା ଯେ ଜଣେ ସ୍ତ୍ରୀ ଲୋକ, ତାପରେ ବହୁତ ସୁନ୍ଦର ପ୍ରସଙ୍ଗ। ତାପରେ ମାତାମୁନି ତାଙ୍କୁ ସେ ସମୟରେ ସ୍ୱୀକାର କଲେ, କହିଲେ ହଁ ଇଏ ପ୍ରକୃତରେ ସେବା ପରାୟଣ। ଏବଂ ମାତାମୁନି କ'ଣ କଲେ, ତାଙ୍କୁ ସେ ଆଶ୍ରମରେ ରହିବା ପାଇଁ ସୁଯୋଗ ଦେଲେ। ସେତେବେଳେ ଆଶ୍ରମରେ ରହିବା ପାଇଁ ସୁଯୋଗ ଦେଲେ, ଅଲଗା ଋଷିମାନେ ଯେଉଁ ଥିଲେ ସେମାନେ ସବୁ ବିରୋଧ କଲେ। ଅଲଗା ଋଷିମାନେ ମାତାମୁନିଙ୍କୁ ଆଉ ପଙ୍କ୍ତିରେ ବସେଇକି ଭୋଜନ ଦେଲେନି, ତାଙ୍କୁ କ'ଣ ମାନେ ଗୋଟେ ଏକ ଏକ ହରିଆ ଯେମିତି କରନ୍ତି ନା ସେଭଳି କଲେ, ତାଙ୍କୁ ମିଶେଇଲେନି। ତ ମାତାମୁନି ଚିନ୍ତା କଲେ ଏମାନେ ମୋତେ ଏମିତି କହୁଛନ୍ତି, କିନ୍ତୁ ମାତାମୁନି ଜାଣିପାରୁଛନ୍ତି ସବୁଙ୍କର ଅନ୍ତଃକରଣ ଭାବଟା କ'ଣ, ଏମାନେ ବୁଝିପାରୁନାହାନ୍ତି। ଏମାନେ ସବୁ ଦେଖନ୍ତୁ, ଏମାନେ ସବୁ ମୁନି ଋଷି, ଉନ୍ନତ ସ୍ଥିତି ଏମାନଙ୍କର, କିନ୍ତୁ ଏମାନେ ସବରିଙ୍କୁ ନିନ୍ଦା କଲେ ଆଉ ମାତାମୁନି ବନ୍ଧୁ ନିନ୍ଦା କଲେ। ତ ଏମିତି ପରିସ୍ଥିତି ଆସି ପହଞ୍ଚିଲା, ଏମାନେ ସମସ୍ତେ ସେ ଆଶ୍ରମ ଛାଡ଼ିକି ପଳେଇଗଲେ, ଅଲଗା ଜାଗାରେ ରହିଲେ, ସେ ଆଶ୍ରମ ଛାଡ଼ି ଅଲଗା ଆଶ୍ରମ ତିଆରି କରି ରହିଲେ, ମାନେ ସେ ପାଖରେ ଆଉ ରହିଲେନି। ମାତାମୁନି ଜାଣିଲେ, କହିଲେ ଠିକ୍ ଅଛି। ଏବଂ ମାତାମୁନି ବି ବହୁତ ବଡ଼ ବିଦ୍ୱାନ, ମାତାମୁନି ତାଙ୍କୁ ଏମିତି ଦେଖିପାରିଥିଲେ, ଦୃଷ୍ଟି ଅନ୍ତଃକରଣ ତାଙ୍କର ତ ଶୁଦ୍ଧ ଥିଲା। ତେଣୁ ମାତାମୁନି ତାଙ୍କୁ କୃପା କରିଛନ୍ତି, ଶାସ୍ତ୍ର ଲେଖା ହେଇଛନ୍ତି ମାତାମୁନି ଯେତେବେଳେ ଆଶ୍ରମ ଛାଡ଼ିକି ଗଲେ, ଛାଡ଼ିକି କୁଆଡ଼େ ଗଲେ ଜାଣିଛନ୍ତି ଆପଣମାନେ? ମାତାମୁନି ଆଶ୍ରମ ଛାଡ଼ିକି ପଳେଇଗଲେ, ସବରିଙ୍କୁ ସେଠି କହିଲେ ତୁମେ ଏଠି ରୁହ ବୋଲି, ଛାଡ଼ି ଗଲେ କୁଆଡ଼େ? ମାତାମୁନି ଏ ଯେଉଁ ସବରିଙ୍କୁ କୃପା କରିଥିଲେ, ସେ ସମୟରେ ଶୂନ୍ୟବାଣୀ ହେଇଥିଲା, ଶୂନ୍ୟବାଣୀ ହେଇଥିଲା, ହେ ମାତଙ୍ଗ ତୁମେ ପ୍ରକୃତରେ ଉନ୍ନତ ବ୍ୟକ୍ତି, ତୁମେ ପ୍ରକୃତରେ ଉନ୍ନତ ସାଧୁ, ତୁମେ ତାଙ୍କୁ କୃପା କରିଛ, ଆଉ ତୁମେ ଏ ଜଗତରେ ରୁହନି, କାରଣ ତୁମକୁ କେହି ଚିହ୍ନି ପାରିବେନି, ତୁମର ମହତ୍ ଭାବକୁ କେହି ଚିହ୍ନି ପାରିବେନି। ଆମର ସେଦିନ ଆଲୋଚନା କାଲି ହେଉଥିଲା, ଆମେ ଆଲୋଚନା କରୁଥିଲୁ ଭକ୍ତମାନେ, ଶୁଦ୍ଧ ସାଧୁମାନେ କାହିଁକି ଜଗତରେ ବେଶୀ ଦିନ ରୁହନ୍ତିନି? ଯେମିତି ଆମର ଭକ୍ତିଚାର ମହାରାଜ, ଆମେ ବହୁତ ଆମର ଭକ୍ତମାନଙ୍କ ଭିତରେ ଗୋଟେ ପ୍ରଶ୍ନ ଥାଏ ଯେ ଆମେ ସମସ୍ତେ ବହୁତ ପ୍ରାର୍ଥନା କରୁଥିଲେ, ସବୁ ଭକ୍ତମାନେ ପ୍ରାର୍ଥନା କରୁଥିଲେ ମହାରାଜ ରୁହନ୍ତୁ ରୁହନ୍ତୁ ରୁହନ୍ତୁ, ତାହେଲେ ଆମ ପ୍ରାର୍ଥନା କ'ଣ ନିଷ୍ଫଳ? ପ୍ରାୟ ଭକ୍ତମାନଙ୍କ ଭିତରେ ସନ୍ଦେହ ଆସେ, ପ୍ରାର୍ଥନା କ'ଣ ନିଷ୍ଫଳ? ନା ନା, ଆମ ପ୍ରାର୍ଥନା ନିଷ୍ଫଳ ନାହିଁ, କିନ୍ତୁ ଭଗବାନଙ୍କ ବିଚାର ତ ଅଲଗା ନା। ଶୁଦ୍ଧ ସାଧୁମାନେ ଏ ଜଗତରେ କେତେ ଦିନ ରହିବେ କ'ଣ, ସେଇଟା ଭଗବାନଙ୍କ ହାତରେ ରହିଛି। ତେଣୁ ଭଗବାନ ଯେତେବେଳେ ଚାହିଁବେ ତାଙ୍କୁ ନେଇଯିବେ, ଭଗବାନ ଜାଣନ୍ତି ଶୁଦ୍ଧ ସାଧୁ କେତେ ଦିନ ପାଇଁ ଆସିଛନ୍ତି, କେତେ ଦିନ ରହିବେ। ଆମେ ଚାହିଁକି ଅଟକେଇ ପାରିବାନି, ଆମେ କ'ଣ ଭଗବାନଙ୍କ ବିଧାନକୁ ବଦଳେଇ ପାରିବା କି? ହଁ, ବଦଳେଇ ଦେଇ ପାରନ୍ତି ଯଦି ଆମେ ସେଇଭଳି ଶୁଦ୍ଧ ହେଇଥିବା। ଆମେ ତ ସେଇଭଳି ଶୁଦ୍ଧ ନୁହଁ, ଆମେ କେମିତି ବଦଳେଇ ଦେବା? ଆମେ ଯଦି ସେଇଭଳି ଶୁଦ୍ଧ ହେବା ତାହେଲେ ବଦଳେଇ ଦେବା? ଆମେ ତ ଶୁଦ୍ଧ ନୁହଁ, ଆମେ ତ ନିଜେ ଉପକାର କରିନେ। ତେଣୁ ଭଗବାନ ପଠେଇଛନ୍ତି ଜଗତକୁ ସାଧୁମାନଙ୍କୁ, ଯେତେ ଦିନ ପାଇଁ ଆସିବେ ସେ ସେଦିନ ପାଇଁ ରହିବେ। ଯେମିତି ଆପଣ ବିଚାର କରିବେ, ପରୀକ୍ଷିତ ମହାରାଜ, ମୁଁ ସବୁବେଳେ ଏଇ ପ୍ରସଙ୍ଗରେ ପରୀକ୍ଷିତ ମହାରାଜଙ୍କ ପ୍ରସଙ୍ଗଟା ମୋ ମନକୁ ଆସେ। ପରୀକ୍ଷିତ ମହାରାଜ ଯେତେବେଳେ ଜନ୍ମ ହେଲେ, ଜନ୍ମ ହେଲା ସମୟରେ ଯୁଧିଷ୍ଠିର ମହାରାଜ ତାଙ୍କର ଯେଉଁ ଜାତକର୍ମ ସଂସ୍କାର କରାଇଥିଲେ, ପୁରୋହିତମାନଙ୍କୁ ଡାକିଥିଲେ, ବ୍ରାହ୍ମଣମାନଙ୍କୁ ଡାକିଥିଲେ, ସେହି ସମୟରେ ପୁରୋହିତମାନେ ବ୍ରାହ୍ମଣମାନେ ପରୀକ୍ଷିତ ମହାରାଜଙ୍କର କ'ଣ ଜୀବନର କ'ଣ କ'ଣ ସବୁ ଘଟିବ ଭବିଷ୍ୟତ କଥା କହିଥିଲେ। ଆମର ତ ରଥଯାତ୍ରା ସମୟରେ ସେ ପ୍ରସଙ୍ଗ ଆଲୋଚନା ହେବାର ଥିଲା, କିନ୍ତୁ ବହୁତ ବଡ଼ ପ୍ରସଙ୍ଗ ବୋଲି ତାକୁ ବନ୍ଦ କରିଦିଆଗଲା। କେତେବେଳେ ପରୀକ୍ଷିତ ମହାରାଜଙ୍କ ପ୍ରସଙ୍ଗ ହେଲେ ଆପଣ ଶୁଣିବେ। ତ ପରୀକ୍ଷିତ ମହାରାଜ ଯେତେବେଳେ ଜନ୍ମ ହେଇଥିଲେ, ସେହି ସମୟରେ ବ୍ରାହ୍ମଣମାନେ କହିଥିଲେ ଏଇ ଏଇ ଶିଶୁ କ'ଣ କ'ଣ କରିବେ, ଏ ଶିଶୁ ଏହା କରିବେ ସେୟା କରିବେ, ପରୀକ୍ଷିତ ମହାରାଜ ଯାହା କରିଛନ୍ତି ସବୁ ସେଇ 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 କାର୍ଯ୍ୟ କରିବେ, ଏଭଳି କଳିକୁ ଦମନ କରିବେ, ଏଭଳି ଦିଗ୍ବିଜୟ କରିବେ, ଏଭଳି ପ୍ରତିଷ୍ଠା ପ୍ରାପ୍ତ ହେବେ, ଏବଂ ଶେଷ ପର୍ଯ୍ୟାୟ କଥା ବି କହିଛନ୍ତି। ଦେଖନ୍ତୁ, ଶିଶୁ ଅବସ୍ଥା ଜନ୍ମ ହେଇଛନ୍ତି, ସେହି ସମୟରେ ତାଙ୍କର ଭବିଷ୍ୟତ କୁହାଯାଉଛି। ଏହି ଶିଶୁ ଶେଷରେ ବି ଜଣେ ବ୍ରାହ୍ମଣଙ୍କ ଦ୍ୱାରା ଅଭିଶପ୍ତ ହେବେ, ଏହି ଶିଶୁ ଶେଷ ସମୟରେ ତକ୍ଷକ ଦ୍ୱାରା ଦଂଶିତ ହୋଇକି ମୃତ୍ୟୁବରଣ କରିବେ, କିନ୍ତୁ ଏହି ଶିଶୁ ମୃତ୍ୟୁ ପୂର୍ବରୁ ସାତ ଦିନ ଭାଗବତ କଥା ଶୁଣିବେ, ଏ କଥା ବି କୁହାହେଇଛି। ଆପଣ ପଢ଼ୁନାହାନ୍ତି ପ୍ରଥମ ସ୍କନ୍ଦରେ ଅଛି ବିଷୟ, ପରୀକ୍ଷିତ ମହାରାଜଙ୍କ ଜନ୍ମ ପ୍ରଥମ ସ୍କନ୍ଦ କେତେ ଅଧ୍ୟାୟ, 15 ନା 16 ଅଧ୍ୟାୟରେ ଅଛି, 15 ଅଧ୍ୟାୟ ବୋଧେ, 14 ନା 15 ଅଧ୍ୟାୟ। ତ କହିବା ତାତ୍ପର୍ଯ୍ୟ ପରୀକ୍ଷିତ ମହାରାଜ କେମିତି ଶରୀର ଛାଡ଼ିବେ ଏଇଟା ଫିକ୍ସ ହେଇକି ଥିଲା, କାହିଁକି ନା ଶୁଦ୍ଧ ଭକ୍ତ। ଶୁଦ୍ଧ ଭକ୍ତମାନେ ଜଗତକୁ ଆସିଛନ୍ତି, କେତେ ଦିନ ଆସିଛନ୍ତି, କ'ଣ କରିବା ପାଇଁ ଆସିଛନ୍ତି, କ'ଣ କରିବେ ସେଇଟା ଭଗବାନ ଜାଣିଛନ୍ତି, ସେ ଅନୁସାରେ ତାଙ୍କୁ ପଠାଇଛନ୍ତି। ତେଣୁ ଶୁଦ୍ଧ ଭକ୍ତମାନେ ସେଭଳି ସମୟ ଆସିଲେ ସେମାନେ ଯିବେ। ମୁଁ କେଉଁ ପଏଣ୍ଟରେ ଏଇଟା କହୁଥିଲି, ସବରି ମାତଙ୍କ ମୁନିଙ୍କୁ ଭଗବାନ ସେଭଳି ଡାକିଲେ, ଶୂନ୍ୟବାଣୀ ହେଲା, ତୁମେ ଆସ, ତୁମେ ରୁହନି। ତ ମାତଙ୍କ ମୁନି ସେଠୁ ଗଲେ, ବିଦାୟ ଦେଇକି ଯେତେବେଳେ ଯାଉଛନ୍ତି, ଯିବା ସମୟରେ ସେ ସମୟରେ କ'ଣ ହେଇଛି ନା ବିମାନ ଆସିଛି, ବିମାନରେ ଯାଉଛନ୍ତି, ବିମାନରେ ଯିବା ସମୟରେ ସବରିଙ୍କର ବ୍ୟାକୁଳତା ବଢ଼ିଲା, ବ୍ୟାକୁଳତା ବଢ଼ିଲା। କାହିଁକି ଶିଷ୍ୟର ସବୁଠୁ ବଡ଼ ବ୍ୟାକୁଳତା କ'ଣ କି, ଗୁରୁଙ୍କଠୁ ବିଚ୍ଛେଦ ହେଇଯିବାଟା ହେଉଛି ବହୁତ ବଡ଼ ବ୍ୟାକୁଳତା ଶିଷ୍ୟର। ଗୁରୁ ଯେତେବେଳେ ଛାଡ଼ିକି ଚାଲି ଯାଉଛନ୍ତି, ଏଇଟା ବହୁତ ବଡ଼ ଆମ ପାଇଁ ଗୋଟେ ଦୁଃଖଦ ସ୍ଥିତି ନା। ତେଣୁ ସବରି ସେଭଳି ଉତ୍କଣ୍ଠିତ ହେଇଗଲେ, ମାନେ ବହୁତ ଅସହ୍ୟ ହେଲା ତାଙ୍କୁ, ବହୁତ କଷ୍ଟ ହେଲା। କିନ୍ତୁ ସେ ସମୟରେ ମାତଙ୍କମାନେ ତାଙ୍କୁ ଆଶୀର୍ବାଦ ଦେଲେ, କହିଲେ ନା ତୁମେ ଚିନ୍ତା କରନି, ତୁମେ ଚିନ୍ତା କରନି। ମାତଙ୍କମାନେ ତାଙ୍କୁ ଆଶ୍ୱାସନା ଦେଲେ, କହିଲେ ମୋ ସମୟ ହେଲା, ମୁଁ ଯିବି, ଗଲି, ମୋ ସମୟ ହେଲା, ମୁଁ ଯିବି, ତୁମେ ଚିନ୍ତା କରନି, ତୁମେ ଏଇଠି ରୁହ। ମୁଁ ମାତଙ୍କମାନେ ସେଠି କହିଛନ୍ତି, ମୁଁ ଭଗବାନଙ୍କ ଧାମକୁ ଯାଇକି ଭଗବାନଙ୍କୁ ଦର୍ଶନ ପାଇବି, ଭଗବାନଙ୍କ ସେବା କରିବି, କିନ୍ତୁ ତୁମେ ଏଇଠି ସେବା କର, ଭଗବାନ ଏଇଠିକି ଆସିବେ ତୁମ ସେବା ନେବା ପାଇଁ। ତ ଏଇ ପ୍ରସଙ୍ଗରେ ଆମକୁ କ'ଣ ଶିକ୍ଷା ମିଳୁଛି, କ'ଣ ଶିକ୍ଷା ମିଳୁଛି ଆମକୁ, ଆମକୁ ଶିକ୍ଷା ମିଳୁଛି, ଶୁଦ୍ଧ ସାଧୁମାନେ ଜଗତକୁ ଆସିଛନ୍ତି, ସେମାନେ ତାଙ୍କ ସମୟ ହିସାବରେ ଭଗବାନ ତାଙ୍କୁ କ'ଣ ନେଇଯାଉଛନ୍ତି, ଅଲଗା ସେବାରେ ତାଙ୍କୁ ଲଗେଇବେ, ନିତ୍ୟ ସେବାରେ ତାଙ୍କୁ ଅଲଗା କେଉଁଠି ପଠେଇବେ, କ'ଣ କରିବେ, ସେ ଭଗବାନ ଜାଣିଛନ୍ତି, ଆମେ ତ ଜାଣିନେ। କିନ୍ତୁ ସେ ଶୁଦ୍ଧ ସାଧୁମାନେ ଜଗତକୁ ଆସିକି ଆମକୁ କୃଷ୍ଣ ଚେତନାର ଯେଉଁ ବିଦ୍ୟାଟା ଶିକ୍ଷା ଦେଇଛନ୍ତି, ଆମକୁ ଯେଉଁ ଲାଞ୍ଜ ଧରେଇଛନ୍ତି, ଆମକୁ ଯେଉଁ ସେବାର କ'ଣ ପରିବାରଟା ଆମକୁ ନିଯୁକ୍ତ କରିଛନ୍ତି, ସେ ସୁଯୋଗ ଦେଇଛନ୍ତି, ତୁମେ ଏଇଠି ସେବା କର, କୃଷ୍ଣଙ୍କୁ ପାଇବ। ଏଇଟା ହେଉଛି ଆମ ପାଇଁ ଶିକ୍ଷା। ସବରି ବହୁତ ଲେଖା ହେଇଛନ୍ତି, ସବରି ସେ ସମୟରେ ସିଏ ଜୀବନ ଛାଡ଼ିଦେବା ପାଇଁ ବିଚାର କରିଥିଲେ, ପ୍ରାଣ ତ୍ୟାଗ କରିବା ପାଇଁ ବିଚାର କରିଥିଲେ। କେବଳ ଗୋଟିଏ ଦୃଷ୍ଟିକୋଣ ସେ ରହିଲେ, ପ୍ରାଣ ଧରିକି ରହିଲେ, କ'ଣ ସେ ବିଚାର ଜାଣିଛନ୍ତି, କେବଳ ଗୁରୁଙ୍କର ବାକ୍ୟ ରହିଛି, ଗୁରୁ କହିଛନ୍ତି ତୁମେ ଏଇଠି ରୁହ, ସେବା କର, ସେବା କର, ରାମ ଆସିବେ, ଶ୍ରୀରାମ ଆସିବେ। ଗୁରୁଙ୍କ ବାକ୍ୟକୁ ସେ କ'ଣ କେବଳ ସ୍ମରଣ କରିକି ତାକୁ ସାର ବିଶ୍ୱାସ, କ'ଣ ସାର ବସ୍ତୁ ବୋଲି ଗ୍ରହଣ କରି କେବଳ ସେ ରହିଲେ, ନହେଲେ ସେ ଜୀବନ ଛାଡ଼ି ଦେଇଥାନ୍ତେ ସେ ସମୟରେ। ତ ମାତଙ୍କ ମୁନି ତ ଚାଲିଗଲେ, ସବରି ସେଠି ରହିଛନ୍ତି, ସେବା କରୁଛନ୍ତି, କିନ୍ତୁ ଏଇ ଯେଉଁ ଅଲଗା ଋଷିମାନେ ଯେଉଁ ଥିଲେ, ସେମାନେ କିନ୍ତୁ ସବରିଙ୍କି ଦେଖୁନଥିଲେ, ଚାହୁଁନଥିଲେ, କିନ୍ତୁ ସବରି ତାଙ୍କର ସେବା କରନ୍ତି, ସେଭଳି ସଫାସୁତୁରା କରନ୍ତି, ସବୁକିଛି କରନ୍ତି, କିନ୍ତୁ ଏମାନେ ତାକୁ ପସନ୍ଦ କରୁନଥିଲେ। ଦିନେ ଦିନେ କ'ଣ ହେଇଛି, ସବରି ଦିନେ ସକାଳୁ ଉଠିକି ସ୍ନାନ, ସବୁବେଳେ ତ ଯାଆନ୍ତି ସ୍ନାନ କରିବା ପାଇଁ, ସକାଳୁ ଉଠିକି ଯିବାବେଳେ, ସକାଳୁ ଉଠିଲା ସମୟ ଟିକେ ବିଳମ୍ବ ହେଇଯାଇଛି, କୌଣସି କାରଣବଶତଃ ସକାଳୁ ବିଳମ୍ବ ହେଇଯାଇଛି, ବିଳମ୍ବ ହେଇଯାଇଛି ଯେତେବେଳେ ସିଏ ସ୍ନାନ କରିବା ପାଇଁ ଯାଉଛନ୍ତି, କାରଣ ବିଳମ୍ବ ହେଇଛି କ'ଣ, ମାନେ ସାଧୁମାନେ ଉଠିବା ପୂର୍ବରୁ ସିଏ ସ୍ନାନ କରିଦିଅନ୍ତି ପ୍ରତିଦିନ, କିନ୍ତୁ ସେଦିନ କ'ଣ ହେଇଛି, ଟିକେ ବିଳମ୍ବ ହେଇଯାଇଛି, ବିଳମ୍ବ ହେଇ ଯେତେବେଳେ ଉଠିଛନ୍ତି, ଉଠିବା ସମୟରେ ସାଧୁମାନେ ବି ଉଠିଛନ୍ତି, ତ ଯିବା ରାସ୍ତାଟା ହେଉଛି ସଂକୀର୍ଣ୍ଣ ରାସ୍ତା, ଏ ଯେଉଁ ରାସ୍ତାଟା ହେଉଛି ସଂକୀର୍ଣ୍ଣ ରାସ୍ତା, ତେଣୁ ଯିବା ଆସିବା ବେଳେ ସାଧୁମାନେ ବି ଯାଉଛନ୍ତି ଆସୁଛନ୍ତି, ଇଏ ବି ସେପଟେ ଯାଇଛନ୍ତି, ଯିବାବେଳେ ତାଙ୍କ ଶରୀର କୌଣସି ସାଧୁଙ୍କୁ ଅଜାଣତରେ ସ୍ପର୍ଶ ହେଇଯାଇଛି, ଅଜାଣତରେ ସାଧୁଙ୍କ ଦେହରେ ସ୍ପର୍ଶ ହେଇଗଲା। ସେ ସମୟରେ ସାଧୁ ତାଙ୍କୁ ଏତେ କ୍ରୋଧରେ ପୁରା ଯାହା ନାହିଁ ତାହା କହିଗଲେ, ସେ ଯେଉଁ ଋଷି କାହିଁ କହିଲେ, ଅଭିମାନ, ଏଇ ପଏଣ୍ଟରେ ଆମେ ଆଲୋଚନା କରୁଛେ, ବର୍ଣ୍ଣ ଅଭିମାନ, ଏ ଅଭିମାନ ଯୋଗୁଁ, ଆରେ ଗୋଟେ ନୀଚକୂଳର ନୀଚକୂଳ ଗୋଟେ ସବରି ଚଣ୍ଡାଳ ଭଳି ପୁଣି ସ୍ତ୍ରୀ ଲୋକ ଆମକୁ ଛୁଇଁଦେଲା ନା, ଏଇ ଯେଉଁ ଅଭିମାନ ବଶତଃ ତାଙ୍କୁ ମନ ଇଚ୍ଛା ତାଙ୍କୁ ଗାଳି କଲେ। ସବରି ସେଦିନ ଆସିଲେ କୁଟିଆକୁ, ଆସି କେବଳ କ୍ରନ୍ଦନ କରିକି ରହିଲେ, ଠିକ୍ ଅଛି ପ୍ରଭୁଙ୍କ ଇଚ୍ଛା ରହିଲେ, ଏବଂ ସେଠି ଆସିକି ସବୁ ରହିଛନ୍ତି। ତେଣୁ କ'ଣ ହେଇଛି, ସାଧୁମାନେ ଯେତେବେଳେ ସ୍ନାନ କରିବା ପାଇଁ ଯାଇଛନ୍ତି ପୁଷ୍କରିଣୀ, ସେଇ ଗୋଟିଏ ପୁଷ୍କରିଣୀ ପାଖରେ, ସେ ଗୋଟିଏ ପୁଷ୍କରିଣୀ ହିଁ ଥାଏ। ଯେତେବେଳେ ସ୍ନାନ କରିବା ପାଇଁ ଯାଇଛନ୍ତି ପୁଷ୍କରିଣୀରେ ଦେଖୁଛନ୍ତି କ'ଣ, ସବୁ କିଡ଼ା ହେଇଯାଇଛନ୍ତି, କୀଟ ବହୁତ କୀଟ ହେଇଯାଇଛନ୍ତି, ଆଉ ଜଳଟା ରୁଧିର ବର୍ଣ୍ଣ ହେଇଯାଇଛି, ରକ୍ତବର୍ଣ୍ଣ ହେଇଯାଇଛି, ଜଳଟା ରୁଧିର ଭଳି ହେଇଯାଇଛି, କିଡ଼ା ସବୁ ହେଇଯାଇଛନ୍ତି ପୁଷ୍କରିଣୀ, ଆଉ ସେମାନେ ସ୍ନାନ କରିପାରୁନାହାନ୍ତି, ବହୁତ କଷ୍ଟ ହେଲା ତ। ଆରେ ସେମାନେ ବିଚାର କରୁଛନ୍ତି କ'ଣ, ଏଇଟା ହେଲା କାହିଁକି, କାହିଁକି ହେଲା, ସେମାନେ ବିଚାର କରୁଛନ୍ତି, ଇଏ ସବୁରି ଆସି ଏଠି ଗାଧୋଉଛି ନା, ସିଏ ଗାଧୋଉଛି ବୋଲି ତାର ସ୍ପର୍ଶରେ ଜଳ ଅପବିତ୍ର ହେଇଗଲା, ଆମ ପାଇଁ ବହୁତ ବଡ଼ ସମସ୍ୟାର କାରଣ ହେଲା ଇଏ। ଯେଉଁମାନେ କ'ଣ କୁହାଯିବ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଭାଷା ହିସାବରେ, ଯେଉଁମାନେ ଈର୍ଷାଳୁ ବ୍ୟକ୍ତି ସେମାନେ ସବୁ ସମୟରେ ଈର୍ଷା ହିଁ କରିବେ, ସେ ଭଲରେ ବି ଈର୍ଷା କରିବେ, ମନ୍ଦରେ ବି ଈର୍ଷା କରିବେ, କଥା ନାହିଁ ନା କ'ଣ ସେଇଟା, ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ମୁଁ ସେଇଟା କହେନି, ଲଙ୍ଗଳା ପଞ୍ଚୁଆ ସବୁବେଳେ କହେ, ଲଙ୍ଗଳା ପଞ୍ଚୁଆ, ସେ ପଞ୍ଚୁଆ କ'ଣ ପଞ୍ଚାନନ ବାବୁ ହେଇକି ଜଜ୍ ହେଇସାରିଲା ପରେ ମଧ୍ୟ ଈର୍ଷାଳୁ ଲୋକ, ହା ଲଙ୍ଗଳା ପଞ୍ଚୁଆ, ଛୁଆବେଳେ ଲଙ୍ଗଳା ହେଇ ବୁଲୁଥିଲା, କିନ୍ତୁ ଛୁଆବେଳେ ଲଙ୍ଗଳା ହେଇ ବୁଲୁଥିଲା ବୋଲି କ'ଣ ସେ ରୋଦମି ସବୁବେଳେ ଘୁଷିବ ନା, ନା ସିଏ ଚାକିରି ପାଇଲେ ମଧ୍ୟ ସରକାର ତାକୁ ପଇସା ଦେଉନଥିବେ, ମୋ ଦରମା ଦେଉନଥିବେ, କାହିଁ ଦେବେନି, ଆ ଛୁଆବେଳେ ଲଙ୍ଗଳା ହେଇ ବୁଲୁଥିଲା, କି ଲଙ୍ଗଳା ହେଇ ବୁଲୁଥିଲା ବୋଲି ସେ ପାଠ ପଢ଼ିବନି, ଲଙ୍ଗଳା ହେଇ ବୁଲୁଥିଲା ବୋଲି ସେ ଚାକିରି କରିବନି, ଚାକିରି କଲେ ମଧ୍ୟ ତାକୁ ଦରମା ଦେବେନି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେକଥା ହିଁ କୁହନ୍ତି, ଏ ଲଙ୍ଗଳା ପଞ୍ଚୁଆ, ଯେଉଁମାନେ ଈର୍ଷାଳୁ ବ୍ୟକ୍ତି ସେମାନେ ସବୁବେଳେ ଈର୍ଷା ହିଁ କରିବେ। ଶୁଣିବେ, ଏ ଅହଙ୍କାରରେ ସେ ବିଶ୍ୱାସ ଆସିଛି, ଅଛି ତ, ଏମାନେ ଯେତେବେଳେ ତାକୁ ଏଇଭଳି ଈର୍ଷା କରୁଛନ୍ତି ଏବଂ ଜଳ ଅପବିତ୍ର ହେଇଯାଇଛି, ଜଳ ଯାଇକି ସେଠି ଖରାପ ହେଇଯାଇଛି, ସେମାନେ ସ୍ନାନ କରିପାରୁନାହାନ୍ତି, ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି, କ'ଣ କରିବ, କ'ଣ କରିବେ ବୋଲି ଚିନ୍ତା କରିଛନ୍ତି। ଆଚ୍ଛା, ଜଳକୁ ଶୁଦ୍ଧ କରିବା ପାଇଁ କ'ଣ କରିବେ, କ'ଣ କରିବେ, କ'ଣ କରାଯାଏ, ଏସବୁ ଯଜ୍ଞ ଫଜ୍ଞ କରିଛନ୍ତି, ବହୁତ ଯଜ୍ଞ କଲେ, ଯଜ୍ଞ କେବଳ ଉଦ୍ଦେଶ୍ୟ ହେଉଛି କ'ଣ, ଜଳଟାକୁ ଶୁଦ୍ଧ କରିବେ, ଜଳଟା ଶୁଦ୍ଧ କଲେ ସ୍ନାନ ହେବ, ସେଠି ବ୍ୟବହାର କରିବେ, ଯଜ୍ଞ କରିଛନ୍ତି ନିଷ୍ଫଳ, ବିଭିନ୍ନ ତୀର୍ଥରୁ ଜଳ ଆଣିକି ସେଠି ପକାଇଛନ୍ତି, ବିଭିନ୍ନ ତୀର୍ଥର ଜଳ ଆଣିକି ପକାଇଛନ୍ତି ତଥାପି ନିଷ୍ଫଳ, ସେମାନେ ସବୁ ନିଷ୍ଫଳ ହେଇଗଲା ପରେ ସେମାନେ ପୁଣି ବିଚାର କରୁଛନ୍ତି, ଏଇ ୟା ପାଇଁ ହେଇଛି, ଏଇ ସବୁରେ ୟା ଯୋଗୁଁ ଏଇଟା ହେଇଛି, ବର୍ଣ୍ଣର ଅଭିମାନ, ଅଭିମାନଟା ରହିଛି ନା, ତ ସେ ସମୟରେ ସେମାନେ ବିଚାର କରୁଛନ୍ତି, ଆଚ୍ଛା, କାରଣ ସେମାନେ ଶୁଣିଦେଲେ ଯେ ରଘୁନାଥ ଆସୁଛନ୍ତି, ବନପଥରେ ରଘୁନାଥ ଆସୁଛନ୍ତି, ଯେତେବେଳେ ଶୁଣିଦେଲେ ବନପଥରେ ରଘୁନାଥ ଆସୁଛନ୍ତି ଭାଇଙ୍କ ସହିତ, କହିଲେ ହଁ ଠିକ, ରଘୁନାଥ ଯେହେତୁ ଆସୁଛନ୍ତି, ଆଉ ସମସ୍ତେ ତ କହୁଛନ୍ତି ସେ ଭଗବାନ ବୋଲି, ଭଗବାନଙ୍କୁ କହିବା ସେଇଟା ସଫା କରିଦେବେ, ପରିଷ୍କାର କରିଦେବେ, ଏତିକି ଆଲୋଚନା କରୁଛନ୍ତି, ପରସ୍ପର ଭିତରେ ଆଲୋଚନା କରୁଛନ୍ତି, କିନ୍ତୁ ହଠାତ୍ ଶୁଣିଦେଲେ କ'ଣ, ନା ରଘୁନାଥ ଆସୁଛନ୍ତି କ'ଣ, ଆରେ ରଘୁନାଥ ଆସିକି କ'ଣ ପଳେଇଗଲେଣି ସେଇଠିକି, କେଉଁଠିକି, ସବୁରି ଆଶ୍ରମ ପଳେଇଲେଣି, ଆଚ୍ଛା ରଘୁନାଥ ସେଠି ଯାଇଛନ୍ତି ପୁଣି କେମିତି, ଇଏ ବି ଗୋଟେ ପ୍ରସଙ୍ଗ ଅଛି, ରଘୁନାଥ ଯେତେବେଳେ ଆସିଛନ୍ତି ସିଏ ପଚାରି ପଚାରି ଆସିଛନ୍ତି, ଏଇଠି କେଉଁଠି ଅଛନ୍ତି ସେ ଭକ୍ତିମତୀ ନାରୀ, କେଉଁଠି ଅଛନ୍ତି ସବରି ବୋଲି ତ କହୁନାହାନ୍ତି, ଶାସ୍ତ୍ରରେ ଲେଖା ହେଇଛି ଭାମିନୀ, ସେ ଭାମିନୀ ଭକ୍ତିମତୀ ନାରୀ ସେ କେଉଁଠି ଅଛନ୍ତି ପଚାର, ଆଚ୍ଛା ଭଗବାନ କ'ଣ ଜାଣିନାହାନ୍ତି କେଉଁଠି ଅଛନ୍ତି, ତୁମ କେଉଁ ଜିନିଷଟା ଅଜଣା, ଯଦି ପଚାରେ ଯେ ଭଗବାନ କେଉଁ ଜିନିଷ ଅଜଣା, ଜାଣିନାହାନ୍ତି କେଉଁଠି ଅଛନ୍ତି ସବରି, ପଚାରି ପଚାରି କାହିଁକି ଆସୁଛନ୍ତି, ପଚାରି ପଚାରି ଆସୁଛନ୍ତି ଏଇଥିପାଇଁ ଜଗତକୁ ଦେଖିବା ପାଇଁ ଚାହୁଁଛନ୍ତି, ଦେଖ ମୁଁ କେମିତି ଭକ୍ତର ଅଧୀନ, ଭକ୍ତ କେଉଁଠି ମୁଁ ପଚାରି ପଚାରି ଯାଉଛି, ଅର୍ଥାତ୍ ସମସ୍ତେ ଜଗତବାସୀ ଜାଣନ୍ତୁ ଭଗବାନ ଭକ୍ତ ପାଖକୁ ଖୋଜି ଖୋଜି ଆସନ୍ତି, କେଉଁ ଭକ୍ତ ପାଖକୁ ଆସନ୍ତି, ନିରଭିମାନୀ ଭକ୍ତଙ୍କ ପାଖକୁ, ଅଭିମାନୀ ଭକ୍ତଙ୍କ ପାଖକୁ ଆସିବେନି, ଅଭିମାନୀ ଭକ୍ତ ଭଗବାନଙ୍କଠୁ ଦୂରେଇ ଯିବ, ଯିଏ ନିରଭିମାନୀ ଭକ୍ତ ଭଗବାନ ତା ପାଖକୁ ଆସିବେ, ନିରଭିମାନୀ ହେଲେ ହବ ନା, ଅଭିମାନ ରହିଲେ ହବନି, ଏବର୍ଣ୍ଣ ଅଭିମାନ ଅଛି ସେମାନଙ୍କର, ସେଥିପାଇଁ ଭଗବାନ ତାଙ୍କ ପାଖକୁ ଯାଇନାହାନ୍ତି, ପଚାରି 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 ଯାଇକି ସବୁରିଙ୍କ ଆଶ୍ରମରେ ପହଞ୍ଚିଲେ, ସେ ସମୟରେ ମାନେ ଶୁଣିଲାରେ ଭଗବାନ ତ କ'ଣ ସେଇଠି ପହଞ୍ଚି ସାରିଲେଣି, ତେଣୁ କ'ଣ କରିବେ, ତ ଜଳ ତ ପରିଷ୍କାର କରିବା ଆବଶ୍ୟକ ନା, ସମସ୍ତେ ଯାଇକି ଭଗବାନ ପାଖରେ ନିବେଦନ କଲେ, କହିଲେ ପ୍ରଭୁ ବହୁତ ବଡ଼ ସମସ୍ୟା ହେଇଛି, ଆଉ ସେଠି କହୁନାହାନ୍ତି ୟା ଯୋଗୁଁ ହେଇଛି, ତା ପାଖକୁ ତ ଭଗବାନ ଗଲେଣି ଆଉ କହିବେ କ'ଣ, ତେଣୁ ସେଠି କହୁଛନ୍ତି ପ୍ରଭୁ ଆପଣ ଟିକେ କୃପା କରନ୍ତୁ, ଆମେ ବହୁତ ପ୍ରୟାସ କରିଛୁ, ଆଉ ଜଳର ଶୁଦ୍ଧତା ପାଇଁ ଆମେ ବିଭିନ୍ନ ପ୍ରକାର ଜାଗ ଯଜ୍ଞ ତୀର୍ଥ ଜଳର ଆଣିକି କ'ଣ ସେଠି କ୍ଷେପଣ କରିଛୁ, ସବୁକିଛି କରିଛୁ, କିନ୍ତୁ ସବୁ କଲା ପରେ ମଧ୍ୟ ନିଷ୍ଫଳ ହେଇଛି, ତେଣୁ ଆପଣ କିଛି କରନ୍ତୁ। ରାମଚନ୍ଦ୍ର ମହାପ୍ରଭୁ କହିଲେ କି ମୁଁ କ'ଣ କରିପାରିବି, ଭଗବାନ ତ ବହୁତ ବୁଦ୍ଧିମାନ ନା। ଭଗବାନ କହିଲେ ଆପଣମାନେ ସବୁ ହେଲେ ସାଧୁ, ଆପଣମାନେ ହେଲେ ସବୁ ଶୁଦ୍ଧ ଋଷି, ଆପଣମାନେ ଯଜ୍ଞ ଭଙ୍ଗ କରି ଆଉ କିଛି କରନ୍ତୁ, ସେଇଟା କରିପାରିବି, ମୁଁ କ'ଣ କରିପାରିବି। ତ ଏମାନେ ସମସ୍ତେ ବହୁତ ବ୍ୟାକୁଳ ହେଲେ, ନା ପ୍ରଭୁ ଆପଣ କୃପା କରନ୍ତୁ, ଆପଣ ଚାହିଁଲେ ଏଇଟା ଶୁଦ୍ଧ ହେବ, ଆପଣ କେମିତି କ'ଣ କରନ୍ତୁ। କହିଲେ ମୁଁ କ'ଣ କରିବି ନା, ଆପଣ ଆସି କମ୍ ସେ କମ୍ ସେ ଜଳକୁ ସ୍ପର୍ଶ କରିଦିଅନ୍ତୁ, ସେ ଜଳଟା ଶୁଦ୍ଧ ହେଇଯିବ, ଆମର ଏ ବିଶ୍ୱାସ ଅଛି। ଭଗବାନ କହିଲେ ହଉ ଠିକ୍ ଅଛି ଚାଲ। ଭଗବାନ ଆସିଲେ ସେ ଋଷିମାନଙ୍କ ସହିତ, ଭଗବାନ ଆସି ପହଞ୍ଚିଲେ ସେ ଜଳାଶୟ ନିକଟରେ। ତ ଭଗବାନ ଆସିକି ଜଳ ଭିତରେ ପାଦ ସ୍ପର୍ଶ କରିଛନ୍ତି, ପାଦ ସ୍ପର୍ଶ କରିକି ବାହାରକୁ ଆସିଲେ, ଏମାନେ ଭାବୁଥିଲେ ସଫା ହେବ, ଫଳ ହେଲା ଓଲଟା। ସେ ଯେଉଁ କୀଡ଼ା ଯେଉଁ ଛୋଟ ଛୋଟ ଥିଲେ ସେ ଆହୁରି ବଡ଼ ବଡ଼ ହେଇଗଲେ, ସେ କୀଡ଼ା ସବୁ ବଡ଼ ବଡ଼ ହେଲେ ସେ ରୁଧିର ବର୍ଣ୍ଣ ଆହୁରି କ'ଣ ଆହୁରି ଗାଢ଼ ହେଇଗଲା। ତ ଗାଢ଼ ହେଲା, ଏମାନେ ସମସ୍ତେ ଚିନ୍ତାରେ ପଡ଼ିଲେ। ଏମାନେ କହିଲେ ଆରେ ଦେଖନ୍ତୁ ଅଭିମାନଟା କ'ଣ କରେ, ଅଭିମାନ ରହିଲା ମାନେ, ଅଭିମାନ ରହିଲେ କ'ଣ ହୁଏ, ପ୍ରଥମ ହେଲା ସାଧୁ ଅପରାଧ, ସବୁରି ପାଖରେ ଅପରାଧ ହେଲା କି ନାହିଁ, ଦ୍ୱିତୀୟ ହେଲା ଭଗବତ ଅବିଶ୍ୱାସ। ଅବିଶ୍ୱାସ କେମିତି ହେବ ଜାଣିଛନ୍ତି, ସେମାନେ ସଙ୍ଗେ ସଙ୍ଗେ ସେମାନେ ଭାବୁଥିଲେ କ'ଣ ଭଗବାନଙ୍କ ସ୍ପର୍ଶ ଏଇଟା ଠିକ୍ ହେବ, ଯେତେବେଳେ ଦେଖିଲେ ଓଲଟା ହେଇଗଲା, ସଙ୍ଗେ ସଙ୍ଗେ କ'ଣ ବିଚାର ଆସିଲା ଜାଣିଛନ୍ତି, ଆରେ ଆମେ ଭାବୁଥିଲୁ ଶ୍ରୀରାମ ହେଉଛନ୍ତି ଭଗବାନ, ଇଏ ଭଗବାନ ନୁହଁ, ଇଏ ରାଜକୁମାର, ଇଏ ଭଗବାନ ନୁହଁ, ଭଗବାନ ହେଇଥିଲେ ତ ଶୁଦ୍ଧ ହେଇଯାଇଥାନ୍ତା, ଭଗବାନ ଯଦି ହେଇଥାନ୍ତେ ତାହେଲେ ଭଗବାନଙ୍କ ସ୍ପର୍ଶ ତ ଶୁଦ୍ଧ ହେଇଥାନ୍ତା, ଇଏ ଭଗବାନ, ଇଏ ପ୍ରକୃତ ରାଜକୁମାର, ଦଶରଥ ରାଜାଙ୍କର ପୁଅ ରାଜକୁମାର। ଦେଖନ୍ତୁ ଭଗବତ ଅବିଶ୍ୱାସଟା ହେଲା, ଅହଙ୍କାରରୁ ଏଇଟା ହୁଏ, ଅହଙ୍କାର ଅବିଶ୍ୱାସ ହୁଏ ନା, କଂସ ବିଶ୍ୱାସ କରୁଥିଲା ୟୁଆନ ଓଲି ଅହଙ୍କାର ଥିଲା, ହିରଣ୍ୟକଶିପୁ ଅହଙ୍କାର ଥିଲା, ଆଉ ଦୁର୍ଯ୍ୟୋଧନ ଦେଖୁନାହିଁ ତାର ମୃତ୍ୟୁମନ୍ଦ ପ୍ରତୀକ ଦୁର୍ଯ୍ୟୋଧନ, ଅହଙ୍କାର ଯୋଗୁଁ ସିଏ କ'ଣ ବିଶ୍ୱାସ କରୁଥିଲା ନା ଭଗବାନଙ୍କୁ, ଆରେ ଭଗବାନ ନିଜ ରୂପ ଦେଖେଲା ପରେ ମଧ୍ୟ ବିଶ୍ୱାସ କରୁନି। ଶାନ୍ତିଦୂତ ହେଇକି ଯେଉଁ ଯାଇଥିଲେ ଭଗବାନ ଶ୍ରୀକୃଷ୍ଣ, ସେଠି ତ ଭଗବାନ ବିଶ୍ୱରୂପ କ'ଣ, ସେଠି ତ ରୂପ ଦେଖିଥିଲେ ନା, ଦେଖେଲା ପରେ ମଧ୍ୟ ଦୁର୍ଯ୍ୟୋଧନ ଅହଙ୍କାରୀ ନା, ବିଶ୍ୱାସ କଲାନି ଭଗବାନଙ୍କୁ, ଅହଙ୍କାରୀ ଭଗବାନଙ୍କୁ ବିଶ୍ୱାସ, ଆଉ ବିଶ୍ୱାସ ଯାହାର ହେବ ନିଜ ଭଗବାନର କେମିତି ପ୍ରିୟ ହେବ, ଭଗବାନଙ୍କ କୃପା କେମିତି ସିଏ ପାଇବ, ତାର ବିବେକ ହିଁ କାମ କରିବନି। ଆମର ଶ୍ରୀମଦ ଗୌର କୃଷ୍ଣ ମହାରାଜ ଗୋଟେ ସୁନ୍ଦର କଥା କହିଥିଲେ, ଆମର ଭାଗବତ କଥା ହେଇଥିଲା ଗୁଣ୍ଡିଚା ମନ୍ଦିରରେ, ସେ ସମୟରେ ସେ ଆସିଥିଲେ ଗୋଟେ ସୁନ୍ଦର କଥା କହିଥିଲେ ଏଇ ପ୍ରସଙ୍ଗରେ, ରାଷ୍ଟ୍ରକବି ରଶ୍ମିରଥୀ ଗୋଟେ ସୁନ୍ଦର ରଚନା କରିଛନ୍ତି ଆ ଉପରେ, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଯାଇଥିଲେ ସନ୍ଧିଦୂତ ହେଇକି, ସେଠି କହିଛନ୍ତି ସେ ରାଷ୍ଟ୍ରକବି ରଚନା କରିଛନ୍ତି ରଶ୍ମିରଥୀ, ଦେ ଦୋ କେବଲ ପାଞ୍ଚ ଗାଓଁ ରଖଲୋ ଅପନା ଧର୍ତି ତମାମ ଓ ଭି ଦୁର୍ଯ୍ୟୋଧନ କରନା ସକା ସୁଜସ ସମାଜ କା ଲେନ ସକା ଉଲ୍ଟେ ହରିକୋ ବାନ୍ଧନେ ଚଲା ଅସାଧ୍ୟ ସାଧ୍ୟକୋ ସାଧନେ ଚଲା ଜବ ନାଶ କିସି ପର ଛାତି ହେ ପହେଲେ ବିବେକ ମରି ଯାତି ହେ। ଯେତେବେଳେ ବିନାଶ କାହା ପାଖକୁ ଆସି ପହଞ୍ଚିବ, ପ୍ରଥମେ ତା ବିବେକଟା ହିଁ ମରିଯିବ। କାହିଁକି ବିନାଶ ପହଞ୍ଚୁଛି, ବିନାଶ ପହଞ୍ଚୁଛି ଏଇଥିପାଇଁ ଅହଙ୍କାରୀ, ଅହଙ୍କାର ଯୋଗୁଁ। ସେଥିପାଇଁ ଭଗବାନ କହିଲେ ମଧ୍ୟ ବିଶ୍ୱାସ କରୁନି, ଭଗବାନ କହୁଛନ୍ତି ପାଞ୍ଚଟା ଗାଁ ଦେଇଦିଅ, ଗାଁ ଦେଲାନି ଅହଙ୍କାରୀ, ତେଣୁ ଭଗବାନଙ୍କ ଉପରେ ମଧ୍ୟ ଅବିଶ୍ୱାସ ଆସିଯିବ। ଏ ଋଷିମାନଙ୍କର ସେୟା ହେଲା, ଏ ଋଷିମାନେ ସବୁ ସେଭଳି ବିଚାର କଲେ, ଆରେ ଇଏ ଆମେ ଭାବୁଥିଲେ ତ ଭଗବାନ, ଇଏ ଭଗବାନ ନୁହଁ, ଭଗବାନ ହେଇଥିଲେ ତ ଶୁଦ୍ଧ ହେଇଯାଇଥାନ୍ତା, ଇଏ ରାଜକୁମାର, ରାଜକୁମାର ଦଶରଥ ରାଜକୁମାର ଦଶରଥ ନନ୍ଦନ, ଏଇଭଳି ବିଶ୍ୱାସ ଏଇଭଳି ବିଚାର କଲେ। କିନ୍ତୁ ଏଭଳି ସିନା ବିଚାର କରୁଛନ୍ତି, ଜଳଟା ତ ଶୁଦ୍ଧ କରିବା ପାଇଁ ତାଙ୍କର ଆବଶ୍ୟକ ରହିଛି ନା, ଯାହା ହେଲେ ତ ରାଜକୁମାର ହିସାବରେ ବିଚାର କଲେ, ସମସ୍ତେ ପ୍ରାର୍ଥନା କଲେ, କହିଲେ ପ୍ରଭୁ ଯାହା ବି ହଉ ଆପଣ କୃପା କରନ୍ତୁ, କ'ଣ କରିବୁ ନହେଲେ କୁହନ୍ତୁ, ଆପଣ କ'ଣ କରିବୁ ଆପଣ କୁହନ୍ତୁ। ଶେଷରେ ଭଗବାନ ତ ଜାଣନ୍ତି ସବୁକିଛି, ସେମାନଙ୍କୁ କେମିତି ଶିକ୍ଷା ଦିଆଯିବ ଭଗବାନ ହିଁ ଜାଣିଛନ୍ତି। ଭଗବାନ କହିଲେ ଦେଖ ଗୋଟେ ଉପାୟ ଅଛି, ଗୋଟେ ଉପାୟରେ ସେ ଜଳଟା ସଫା ହେଇପାରିବ, ଜଳଟା ଶୁଦ୍ଧ ହେଇପାରିବ, କ'ଣ ଉପାୟ କହିଲେ, କହିଲେ ଗୋଟିଏ ଉପାୟ, ତୁମେ ଶବରୀଙ୍କୁ ନେଇକି ଶବରୀଙ୍କ ପାଦପଦ୍ମଙ୍କୁ ପ୍ରାର୍ଥନା କର, ଶବରୀଙ୍କୁ କହିକି ତାଙ୍କ ପାଦପଦ୍ମକୁ ସେଠି ବୁଡ଼ିବା ପାଇଁ ଚେଷ୍ଟା କର। ଇଏ ସବୁ ମୁହଁକୁ ମୁହଁ ଚାହିଁଲେ, କିନ୍ତୁ ଆମେ ଯାହାକୁ ଈର୍ଷା କରୁଥିଲୁ ବର୍ତ୍ତମାନ ତାକୁ କେମିତି ଆମେ ନିବେଦନ କରିବୁ ପାଦପଦ୍ମ ବୁଡ଼େଇବେ ସିଏ ସେତେବେଳେ, କିନ୍ତୁ ଉପାୟ ନାହିଁ। ଭଗବାନ ଯେତେବେଳେ କହିଲେଣି କ'ଣ କରିବେ, ଶବରୀଙ୍କୁ ଯେତେବେଳେ କ'ଣ ପାଦପଦ୍ମ ପ୍ରଣାମ କରିବା ପାଇଁ ତାଙ୍କୁ ନିବେଦନ କରୁଛନ୍ତି, ଶବରୀ ରହିଲେନି, ସେ ଦୌଡ଼ିଲେ, ସାଧୁମାନେ ତ ତାଙ୍କୁ ପାଦ ଧରିକି ପ୍ରଣାମ କରିବେ, ସବୁରି ସେଠି ରହିବେ ନା? ଯିଏ ସାଧୁମାନଙ୍କ ସେବା କରିକି ଆସୁଥିଲେ, ଯିଏ ଆଶ୍ରମ ସେବା କରୁଥିଲେ, ସେ ସେଠି ରହିବେ ନା? ସେ ଦୌଡ଼ିଲେ ଆଶ୍ରମ ଛାଡ଼ିକି, କହିଲେ ଆରେ ବଡ଼ ସମସ୍ୟା ହେଲା ବର୍ତ୍ତମାନ, ଏ ଭଗବାନ କି ଲୀଳା କରୁଛନ୍ତି, କ'ଣ ସେବେ ସବୁ ସାଧୁମାନେ କ'ଣ ଆସି ମୋତେ ପ୍ରଣାମ କଲେଣି, ମୁଁ ପାଦ ପଦକୁ ଧରିବା ପାଇଁ ଚାହିଁଲେଣି, ସବୁରି ଦୌଡ଼ିଲେ ସେ ସମୟରେ। ଜୟ ଶ୍ରୀ ଶ୍ରୀ ଗୌରନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ସବୁରି ଯେତେବେଳେ ସେଠୁ ଦୌଡ଼ିକି ଚାଲିଗଲେ, ଇଏ ସବୁ ଋଷିମାନେ ପୁଣି ଚିନ୍ତାରେ ପଡ଼ିଲେ, କହିଲେ ପ୍ରଭୁ ବଡ଼ ସମସ୍ୟା, ବର୍ତ୍ତମାନ କରିବୁ କ'ଣ ଆମେ? ଆପଣ କହିଲେ ତାଙ୍କ ପାଦପଦ୍ମଙ୍କୁ ପ୍ରାର୍ଥନା କର, ସିଏ ଯଦି ଯାଇକି ପାଦପଦ୍ମ ସେଠି ବୁଡ଼େଇବେ ତାହେଲେ ଜଳ ଶୁଦ୍ଧ ହେବ, ବର୍ତ୍ତମାନ ତ ସିଏ ଚାଲିଗଲେ ଆମେ କରିବୁ କ'ଣ? ଭଗବାନ କହିଲେ ଠିକ୍ ଅଛି, ତାହେଲେ ଗୋଟେ ଉପାୟ ଅଛି, ତୁମେ ସେଇଟା କର। କ'ଣ ନା, ତାଙ୍କ ପଦଧୂଳି ନେଇକି ସେଠି ପକାଅ, ସବରିଙ୍କର ପାଦଧୂଳି ନେଇକି ସେ ସରୋବରରେ ପକାଅ, ଶୁଦ୍ଧ ହେବ। ଏମାନେ ତ ନିରୁପାୟ, ବର୍ତ୍ତମାନ ଉପାୟ ନାହିଁ ନା, କିଛି କରିବେ କ'ଣ? ଏ ସବରି ପାଦ ଯେଉଁଠି ଥିଲା, ପାଦ ଚିହ୍ନ ଯାହା ଥିଲା, ସେ ପଦଧୂଳି ନେଇକି ଏ ସରୋବରରେ ସବୁ ସିଞ୍ଚନ କଲେ। ଯେତେବେଳେ ସିଞ୍ଚନ କଲେ, ସଙ୍ଗେ ସଙ୍ଗେ ସେ କୀଟ ଫିଟ ସବୁ କୁଆଡ଼େ ଉହାନ ହୋଇଗଲେ, କ'ଣ ଯେଉଁ ରୁଧିର ଭଳି ଜଳ ହେଇଥିଲା ସେ ପୁରା ଶୁଦ୍ଧ ହେଇଗଲା, ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ଆରେ କି ଆଶ୍ଚର୍ଯ୍ୟ କଥା, ସବରିଙ୍କର ପଦଧୂଳିରେ ଏତେ ମହିମା ଅଛି ନା, ଆମେ ଜାଣିନଥିଲୁ, ଆମେ ତାଙ୍କୁ ନିନ୍ଦା କରୁଥିଲୁ। ତାପରେ ସବରିଙ୍କୁ ସମସ୍ତେ ପ୍ରଶଂସା କଲେ, ସବରିଙ୍କୁ ସବରିଙ୍କ କୃପା ପାଇବା ପାଇଁ ଚିନ୍ତା କରୁଛନ୍ତି, ସବରି ଆଉ କ'ଣ ରହିଲେ କି? ସବରିଙ୍କ ପାଇଁ ସେ ଦିନଟା ଥିଲା ଲାଷ୍ଟ, ଶେଷ ଦିନ, ରାମଚନ୍ଦ୍ର ମହାପ୍ରଭୁଙ୍କୁ ସେ ଯେଉଁ ଦେଇଥିଲେ ସେଦିନ କ'ଣ କୋଳି ଦେଇଥିଲେ ନା, ଫଳ ଦେଇଥିଲେ, ସେଟା ହିଁ ଶେଷ ଦିନ। ସବରିଙ୍କ ସହିତ ରାମଚନ୍ଦ୍ର ମହାପ୍ରଭୁଙ୍କର ବହୁତ ସୁନ୍ଦର ବାର୍ତ୍ତାଳାପ ଅଛି। ସବରି ଆଚ୍ଛା ସବରିଙ୍କର ଅଭିମାନ ଥିଲା କି? ସବରିଙ୍କର ଅଭିମାନ ନଥିଲା, ଅଧମ ତେ ଅଧମ ଅଧମ ଅତି ନାରୀ ତିନ ମହମେ ମତି ମନ୍ଦ ଘାରି, ଅଧମ ତେ ଅଧମ ଅଧମ ଅତି ନାରୀ ତିନ ମହମତି ମନ୍ଦ ଅଘାରି, ମୁଁ ଅଧମ, ଅଧମ କୂଳରେ ଜନ୍ମ ହେଇଛି, ଅଧମ ମଣିଷ, ଅଧମ ଜନ୍ମ, ପୁଣି ଅଧମ ଭିତରେ ପୁଣି ନାରୀ ଶରୀର, ମନ୍ଦ ବୁଦ୍ଧି, ପ୍ରଭୁ ମୁଁ ଆପଣଙ୍କର କ'ଣ ସେବା କରିବି, ମୋର କ'ଣ ଅଛି? ବହୁତ ସୁନ୍ଦର ସେ ପୟାର ଆଉ ରାମଚରିତମାନସ ତ ଆମ ଆଲୋଚନା ନାହିଁ। ଜାତି ପାତି କୁଲ ଧର୍ମ ବଡ଼ାଇ ଧନ ବଲ ପରିଜନ ଗୁଣ ଚତୁରାଇ, ଜାତି ପାତି କୁଲ ଧର୍ମ ବଡ଼ାଇ ଧନ ବଲ ପରିଜନ ଗୁଣ ଚତୁରାଇ, ପ୍ରଭୁ ମୋର କିଛି ନାହିଁ। ପ୍ରକୃତିରେ ସବରିଙ୍କର କିଛି ଥିଲା କି? କ'ଣ ସେ କେଉଁ କୂଳରେ ଜନ୍ମ ହେଇଛନ୍ତି, କ'ଣ ଜ୍ଞାନ ଅଛି, କ'ଣ ପାଠ ପଢ଼ିଛନ୍ତି, ୟୁନିଭର୍ସିଟି ଯାଇଛନ୍ତି, ନା କ'ଣ ସୁନ୍ଦର ଶରୀର ଅଛି, ନା କ'ଣ ବିଦ୍ୟା ଅଛି, ନା ଧନ ସମ୍ପତ୍ତି ଅଛି, ନା ଉଚ୍ଚକୂଳ ଜନ୍ମ ହେଇଛନ୍ତି, କ'ଣ ତାଙ୍କର ଅଛି କହୁନାହାନ୍ତି? କିଛି ନାହିଁ, କିନ୍ତୁ ଅଛି କେବଳ ଗୋଟିଏ ବସ୍ତୁ, କ'ଣ? ଯାହା ଆମେ ସେ ଶ୍ଲୋକ ଶୁଣିଲେ ନା, ଏକାଦଶ ସ୍କନ୍ଧ ଭାଗବତର ସେ ଶ୍ଲୋକ, ନଜସ୍ୟ ଜନ୍ମ କର୍ମଭ୍ୟଂ ନ ବର୍ଣ୍ଣାଶ୍ରମ ଜାତି ଭି ସଜ୍ଜତେ ଅସ୍ମିନ୍ ଅହଂ ଭାବ ଦେହେ ବୈ ସହରେ ପ୍ରିୟ, ସହରେ ପ୍ରିୟ, ସେ ହେଉଛି ହରିଙ୍କର ପ୍ରିୟ। ଏସବୁ ଥାଇପାରେ ନ ଥାଇପାରେ, ଯଦି ଅହଙ୍କାର ଅଛି ଭଗବାନଙ୍କର ପ୍ରିୟ ହେବନି, ଯଦି ଅହଙ୍କାର ଶୂନ୍ୟ ହେଲେ ତାହେଲେ ଭଗବାନଙ୍କର ପ୍ରିୟ ହେବେ। ସବରି ସେ କଥା କହିଲେ, ଜାତି ପାତି କୁଲେ ଧର୍ମ ବଡ଼ାଇ ଧନ ବଲ ପରିଜନ ଗୁଣ ଚତୁରାଇ। ରାମଚନ୍ଦ୍ର ମହାପ୍ରଭୁ କ'ଣ କହିଲେ? ରାମଚନ୍ଦ୍ର ମହାପ୍ରଭୁ ହସି ହସି କହୁଛନ୍ତି, ଆରେ ଭାମିନୀ ତୁମେ କାହିଁକି ଏମିତି କହୁଛ, ତୁମର କିଛି ନାହିଁ, ତୁମର ଯେଉଁ ଜିନିଷ ଅଛି ଜଗତରେ କାହାର ନାହିଁ। କହ ରଘୁପତି ସୁନ ଭାମିନୀ ବାତା ମାନ ହୁଁ ଏକ ଭଗତି କର ନାତା, ଭଗତିହୀନ ନର ସୋ ହୋଇ କେସା ବିନୁ ଜଲ ବାରିଦ ଦେଖି ହଜେସା। ରଘୁପତି କହୁଛନ୍ତି, କହ ରଘୁପତି ସୁନ ଭାମିନୀ ବାତା, ହେ ଭାମିନୀ ଶୁଣ ଶୁଣ, ତୁମର କିଛି ନାହିଁ କହୁଛ, ଠିକ୍ ଅଛି ତୁମର କିଛି ନାହିଁ, କିନ୍ତୁ ଯେଉଁ ଜିନିଷ ରହିବା ଆବଶ୍ୟକ ସେଇଟା ତୁମର ଅଛି, କ'ଣ ସେଇଟା? ମାନ ହୁଁ ଏକ ଭଗତି କର ନାତା, ମୁଁ କୌଣସି ଜିନିଷକୁ ଦେଖିନଥାଏ, ମୁଁ ଉଚ୍ଚ କୂଳକୁ ଦେଖିନଥାଏ, ଉଚ୍ଚ ଧନାଢ଼୍ୟ ବ୍ୟକ୍ତିକୁ ଦେଖିନଥାଏ, ଉଚ୍ଚ ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତିକୁ ଦେଖିନଥାଏ, ଉଚ୍ଚ ସମ୍ଭ୍ରାନ୍ତ ମନୁଷ୍ୟ ବ୍ୟକ୍ତିକୁ ଦେଖିନଥାଏ, ଉଚ୍ଚ ବିଦ୍ୟାର ଅଧିକାରୀକୁ ମୁଁ ଦେଖିନଥାଏ, ଉଚ୍ଚ ରୂପର ଅଧିକାରୀକୁ ଦେଖିନଥାଏ, ମୁଁ ଦେଖିଥାଏ କାହା ଅନ୍ତରରେ ଭକ୍ତି ଅଛି। ମାନ ହୁଁ ଏକ ଭଗତି କର ନାତା, ଆଉ ଭକ୍ତିହୀନର ସୋ ହୋଇ କେସା, ଭକ୍ତି ଯଦି ନାହିଁ ତା ପାଖରେ ଅଲଗା ସବୁ ଜିନିଷ ଅଛି ସେ କେମିତି ଦେଖାଯାଏ। ରାମଚନ୍ଦ୍ର ମହାପ୍ରଭୁ ଦେଖନ୍ତୁ ସବୁ ସିଦ୍ଧାନ୍ତ କେତେ ସୁନ୍ଦର। ଅହଙ୍କାରୀ ବ୍ୟକ୍ତି ତାର ଭକ୍ତି ନାହିଁ, ଆଉ ସବୁ ଅଛି, ଧନ ଅଛି, ଜନ ଅଛି, ବିଦ୍ୟା ଅଛି, ବୁଦ୍ଧି ଅଛି, ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତି ହେଇଛି, ବହୁତ ଫଲୋଅର୍ ଅଛନ୍ତି, ସବୁକିଛି ଅଛି, କିନ୍ତୁ ସେଟା କେମିତି ଭକ୍ତିହୀନ ନର ସୋ ହୋଇ କେସା ବିନୁ ଜଲ ବାରିଦ ଦେଖିବ ଦେଇସା, ବିନୁ ଜଲ ବାରିଦ ବାରିଦ ବିରାଟ ବଡ଼ ମେଘ ଉଠେଇକି ଆସୁଛି, ବିରାଟ ବଡ଼ ମେଘ ବାରିଦ ମାନେ ମେଘ, ମେଘ ଉଠେଇକି ଆସିବ ବର୍ଷା ହବନି, ଉଡ଼ି ଉଡ଼ିକି ଚାଲିଯିବ ଶୁଖିଲାରେ, ସେ ମେଘର ମୂଲ୍ୟ କ'ଣ କହିଲେ, ମେଘଟା ଉଠେଇକି ଆସିବ ବର୍ଷା ହବନି ଉଡ଼ି ଚାଲିଯିବ, ସେ ମେଘ କ'ଣ କେହି ପ୍ରଶଂସା କରିବେ ନା ଜଗତବାସୀ, ନା ସେ ମେଘର କିଛି ଉପକାର ହବ, ସେ ମେଘ ଦ୍ୱାରା ଜଗତରେ କିଛି କାହାର ଉପକାର କରିପାରିଲେ, ଠିକ ସେଭଳି ଅଲଗା ଯେତେ ସବୁ ଗୁଣ ଥାଇପାରେ କିନ୍ତୁ ଯଦି ଭକ୍ତି ନାହିଁ ସେ ଗୁଣ ଗୁଡ଼ାକ ସବୁ ଅଭିମାନରେ କ'ଣ ପର୍ଯ୍ୟବେସିଦ୍ଧି ହିଁ ହବ, ଅଭିମାନରେ ପର୍ଯ୍ୟବେସିଦ୍ଧି ହେଲା ମାନେ ସେ ଭଗବାନଙ୍କଠୁ ଦୂରେଇଯିବେ, ଭଗବାନଙ୍କ ନିଜର ହେବେନି। ସେଥିପାଇଁ କହିଲେ ନଜସ୍ୟ ଜନ୍ମ କର୍ମଭ୍ୟାଂ ନ ବର୍ଣ୍ଣାଶ୍ରମ ଜାତି ବି ସଜ୍ଜତେ ଅସ୍ମିନ୍ ଅହଂଭାବ ଦେହ ବୈଷ ହରେ ପ୍ରିୟ, ଯିଏ ଦେହରେ ଏ ଅଭିମାନ ରଖିନି, ଅହଙ୍କାର ଯାହାର ନାହିଁ ସିଏ ହେଉଛି ହରିଙ୍କର ପ୍ରିୟ, ଆଉ ଯାହାର ଅଭିମାନ ରହିଛି ସିଏ ହରିଙ୍କର ପ୍ରିୟ ହେବ ନାହିଁ। ହେଲା ବର୍ଣ୍ଣ ଅଭିମାନ, ଯାହା ଭକ୍ତିମୀ ଠାକୁର ତାଙ୍କର ଟିକାରେ କହିଲେ, କେତେଟା ଅଭିମାନ କଥା ସିଏ କହୁଛନ୍ତି ଭକ୍ତିମୀ ଠାକୁର। ପ୍ରଥମେ କହିଲେ ଧନ, ଆଗେ ଆଗେ ଯୋଗ ଐଶ୍ୱର୍ଯ୍ୟ, ଭୋଗ ଐଶ୍ୱର୍ଯ୍ୟ, ଧନ, ରୂପ, ଜାତି, ବର୍ଣ୍ଣ, ବଳ, ବଳ ଅଭିମାନ, ଏ ବଳ ଶକ୍ତିଶାଳୀ, ମୁଁ ବଳ, ବହୁତ ବଡ଼ ବଳଶାଳୀ ବ୍ୟକ୍ତି, ବଳ ଅଛି, ଶକ୍ତି ଅଛି ମାନେ ସମସ୍ତେ ବଳ ଅଛି ମାନେ ଅଭିମାନ ହବ, ଏ ଦେଖୁନାହାନ୍ତି ଦୁର୍ଯ୍ୟୋଧନ ଅଭିମାନ କିଭଳି, ବହୁତ ବଡ଼ ଶକ୍ତିଶାଳୀ ବ୍ୟକ୍ତି ନା କଂସ, କଂସର କେମିତି ଅଭିମାନ ଦେଖନ୍ତୁ, ଆମର ଆଲୋଚନା ହେଉଥିଲା ନା ଅକ୍ରୁର ମନୋରଥ ପ୍ରସଙ୍ଗରେ, କଂସ କେତେ କେତେ ବଳଶାଳୀ ଥିଲା, କଂସ ପାଖରେ ଯେତେ ଅସୁର ସବୁ ଥିଲେ ସବୁ ଅସୁରମାନଙ୍କୁ ନିଜ ବାହୁବଳରେ ସମସ୍ତଙ୍କୁ ପରାସ୍ତ କରି ରଖିଥିଲା। କଂସ ଯେତେବେଳେ ଯାଇଥିଲା ଦିଗ୍ବିଜୟରେ, ଦିଗ୍ବିଜୟରେ ଯିବା ସମୟରେ ସବୁ ଅଞ୍ଚଳକୁ ସେ ଯାଇକି ଅସୁରମାନଙ୍କୁ ସବୁ ଯୁଦ୍ଧରେ ପରାସ୍ତ କରିଛି, ଆଉ ସର୍ତ୍ତ ରଖିଥାଏ, ଯୁଦ୍ଧର ସର୍ତ୍ତ ହେଉଛି ପରାସ୍ତ ହେଲା ପରେ ମୋ ଅଧୀନରେ ସବୁଦିନ ପାଇଁ ରହିବ, ସେମାନେ ସବୁ ପରାସ୍ତ କରିଛି ନିଜ ଅଧୀନରେ ରଖିଛି, ଏ ଯେତେ ସବୁ ଅସୁର ପଠେଇଛି, ପୋତନା ସକା ଅଘା ବକା ଯେତେ ସବୁ ପଠେଇଛି, ଏ ସମସ୍ତଙ୍କୁ ଯୁଦ୍ଧରେ ପରାସ୍ତ କରିକି ନିଜର କରାୟତ କରିକି ରଖିଥିଲା, କେତେ ବଳ, ସେଥିପାଇଁ ଅଭିମାନ ଥିଲା, ଏତେ ଅଭିମାନ, ଅଭିମାନ ଏଇଭଳି ଯେ ଶେଷ ନିଜ ବାପାକୁ ମଧ୍ୟ ବନ୍ଦୀ ଗଲା, ଆଉ କ'ଣ କୁହାଯିବ, ସେ ଭଗବାନଙ୍କର ପ୍ରିୟ ହେବେ କି, ହେବେନି। ସେଦିନ ଭକ୍ତିମୀ ଠାକୁର କହିଲେ ବଳ, ବଳର ଅଭିମାନ, ବଳର ଅଭିମାନରେ ପ୍ରେମାନ ଦାସ ଠାକୁର ସୁନ୍ଦର କଥା କହିଲେ, ଶରୀରକୁ ନେଇକି ବଳକୁ ନେଇକି ଅଭିମାନଟା କେମିତି ହେଉଛି ଦେଖନ୍ତୁ, ଏ ମନ ସଚେତନ ଥାକ ନା ରେ ଭାଇ, ସଚେତନ ଥାକ ନା ରେ ଭାଇ, ସମନ ଦମନ ଅନ୍ଧକାର ଜେନ, ସମନ ଦମନ ଅନ୍ଧକାର ଜେନ, ଏଖନ ଜାନ ନାହିଁ, ଏଖନ ଜାନ ନାହିଁ। ରମା ଦାସ ଠାକୁର ତାଙ୍କ ଭଜନ ଲେଖିଲେ ମନ ଶିକ୍ଷାରେ, ମନ ସଚେତନ ଥାକନାରେ ଭାଇ, ସମନ ଦମନ ଅନ୍ଧକାର ଜେନ, ଏଖନ ଜାନ ନାହିଁ। ସମନ ଦମନ ଅନ୍ଧକାର ଜେନ, ଏହାର ଅର୍ଥ କ'ଣ, ମାନେ ସମନକୁ ଦମନ କରିବା ଏଇଟା ଅନ୍ଧକାର, ତୁମର ଏତେ ବଳ ଅଛି ବୋଲି ଭାବୁଛ, ବଳ ଅଛି ବୋଲି କ'ଣ ଯମଦୂତଙ୍କ ହାତରୁ ଖସିପାରିବ କି, କ'ଣ ଗତି ହେବା, ଆମର ବଳ ଅଛି ବୋଲି ଯମଦୂତ ଯେତେବେଳେ ଆସିବେ କହିବେ ଏଇ ମୋତେ ନେଇପାରିବନି, ମୋର ବଳ ଅଛି, ମୋ ସାଙ୍ଗ ଯୁଦ୍ଧ କର ତାପରେ ନେବ, କହିପାରିବା ନା। ସମନ ଦମନ କେତେ ସୁନ୍ଦର ଆଚାର୍ଯ୍ୟ ରଚନା କରିଛନ୍ତି ଦେଖନ୍ତୁ, ସମନ ଦମନ ଅନ୍ଧକାର ଜାନ, ଏ ଅନ୍ଧକାର ନା, ଯମଦୂତଙ୍କୁ ଆମେ ଯୁଦ୍ଧରେ ପାରିବା କ'ଣ, ତେଲରାମରୁ ପାରିବ, ହଁ କରୁଛ, ହଁ କରୁଛ, ସେ ଘୁମାଉଥିଲେ ତ, ହଁ କହିଲେ ଯମଦୂତଙ୍କୁ ଆମେ ବଳରେ ପାରିବା ନା, କହିବା ଯୁଦ୍ଧରେ ପରାସ୍ତ କରିଦେବି ତୁମକୁ, ପାରିବା ନା। ସମନ ଦମନ ଅନ୍ଧକାର ଜାନ, ଏଖନ ଜାନ ହେ ନାହିଁ, ଏଇଟା ବୁଝିପାରୁନ, ବଳ ଅଛି ବୋଲି ଅଭିମାନ କରୁଛ, କ'ଣ ବଳ ଅଛି, କ'ଣ ବଳ ଅଛି ଆମର କହିଲେ, କି ବଳ ଅଛି? ବହୁତ ବଡ଼ ବଳଶାଳୀ ବ୍ୟକ୍ତି ସେ ଥିଲେ, କ'ଣ ତାଙ୍କ ନା, ସିକନ୍ଦର, ଆଲେକ୍ଜାଣ୍ଡର ନୁହଁ, ସିଏ ବି ଦିଗ୍ବିଜୟ ବାହାରିଥିଲେ ନା, କଂସ ଯେମିତି ଦିଗ୍ବିଜୟ କରିଥିଲେ, ଆଲେକ୍ଜାଣ୍ଡର ସେଭଳି ଦିଗ୍ବିଜୟ କରିଥିଲେ, ବହୁତ ବଡ଼ ବଳଶାଳୀ ବ୍ୟକ୍ତି, କେତେ ବଳ ଥିଲା ତାଙ୍କର, ଆଉ ସବୁ ଦିଗ୍ବିଜୟ ମାନେ ପୃଥିବୀ ବିଜୟୀ ଆଲେକ୍ଜାଣ୍ଡର କୁହାଯାଏ, ବା ବିଶ୍ୱ ବିଜୟୀ, ବିଶ୍ୱ ବିଜୟୀ ଗ୍ରୀକ୍ ବୀର ଆଲେକ୍ଜାଣ୍ଡର, କିନ୍ତୁ ଆଲେକ୍ଜାଣ୍ଡର ବିଶ୍ୱକୁ ବିଜୟ କରିଥିଲେ ବୋଲି କୁହାଯାଏ, କିନ୍ତୁ ପରାସ୍ତ ହେଲେ କେଉଁଠି, ଭାରତ ଭୂମିରେ ପରାସ୍ତ ହେଲେ, ଜଣେ ସାଧାରଣ ବ୍ୟକ୍ତି ତାଙ୍କୁ ପରାସ୍ତ କରିଦେଲେ, କେମିତି, ବଳରେ ନୁହଁ, କେଉଁଥିରେ ପରାସ୍ତ କଲେ, ବୁଦ୍ଧିରେ, ବୁଦ୍ଧିରେ ପରାସ୍ତ କରିଦେଲେ, ଗ୍ରୀକ୍ ବୀର ଆଲେକ୍ଜାଣ୍ଡରଙ୍କୁ ବୁଦ୍ଧିରେ ପରାସ୍ତ କରିଦେଲେ, କ'ଣ ସେ ବଳ ତାଙ୍କୁ ସାହାଯ୍ୟ କଲା କୁହନ୍ତୁ, ବୁଦ୍ଧିରେ ଏମିତି ପରାସ୍ତ ହେଲେ, ତାପରେ ଯାଇକି ତାଙ୍କର ଅନୁଚରମାନଙ୍କୁ, ତାଙ୍କର ସୈନିକମାନଙ୍କୁ ସେ କହିଥିଲେ, କହିଥିଲେ ମୁଁ ଯେତେବେଳେ ମୃତ୍ୟୁବରଣ କରିବି, ମୁଁ ଜଗତକୁ ଗୋଟେ ଶିକ୍ଷା ଦେବା ପାଇଁ ଚାହୁଁଛି। ସମସ୍ତେ ଆସୁଥିଲେ କି ଇଏ କ'ଣ ଜଗତକୁ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି, ନା ମୁଁ ଯେତେବେଳେ ମୃତ୍ୟୁବରଣ କରିବି, ଜଗତକୁ ଶିକ୍ଷା ଦେବି ଯେ ଜଗତବାସୀ ଦେଖନ୍ତୁ ମୁଁ ହେଉଛି ଗ୍ରୀକ୍ ବୀର ଆଲେକ୍ଜାଣ୍ଡର, ବିଶ୍ୱ ବିଜୟୀ, କିନ୍ତୁ ମୁଁ କିଛି ନେଇକି ଯାଉନି, ଦୁଇ ହାତକୁ ଆମର ସ୍ୱୟଂ ମହାରାଜ ସେ ପଦଟା ଗାଆନ୍ତି, ମୋ ଓଡ଼ିଆଟା ମୋ ମନେ ନାହିଁ, ସ୍ୱୟଂ ମହାରାଜ ଗାଆନ୍ତିନି, ଦୁଇ ହାତକୁ ହଲେଇ ହଲେଇକି ଯାଇଛି, ଦେଖ ସ୍ୱୟଂ ମହାରାଜ ସେ କାଇଁ କୁହନ୍ତି, ସବୁ ତ ମନ ନାହିଁ ଆମର, ମହାରାଜ ଓଡ଼ିଆରେ କୁହନ୍ତି, କ'ଣ ସେ ପଦଟା ମନେ ପଡ଼ୁନି, କାହାର ମନେ ଅଛି କି, ଆପଣର ହଁ ସେ ପୁରା ମନେ ଅଛି, କ'ଣ ବିଶ୍ୱ ବିଜୟ କ'ଣ ଗୋଟେ ଗାଆନ୍ତି, ସମସ୍ତଙ୍କର ସ୍ପଷ୍ଟ ମନେ ନାହିଁ, ଯାହା ବି ହଉ, ହଁ ଦୁଇ କଡ଼କୁ ଦେଇଥିବେ ଝୁଲେଇ ଝୁଲେଇକି, ହଁ ହଁ ସେଭଳି ମହାରାଜ କୁହନ୍ତି, ଜୟ ଶ୍ରୀ ଶିବ ନିରାୟ ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳି ସୁଧାମ, ଆମର କ'ଣ ବଳ ଅଛି କହୁନାହାନ୍ତି, ସେ ଗ୍ରୀକ୍ ବୀର ଆଲେକ୍ଜାଣ୍ଡରଙ୍କ ଜୀବନରୁ ସେଇଟା ଶିକ୍ଷା ମିଳେ, ସେ ଜଣେ ନୀତିକାର ତା ଉପରେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଇକଠେ ଗର୍ ଯାହା କେ ଦର୍ ସଭି ମୁଲକୋ କେ ମାଲି ଥେ, ସିକନ୍ଦର ଜବ ଗୟା ଦୁନିଆ ସେ ତବ ଦୋନ ହାତ ଖାଲି ଥେ, ଇକଠେ ଗର୍ ଯାହା କେ ଦର୍, ସବୁଆଡ଼େ ପୁରା ସମଗ୍ର ବିଶ୍ୱକୁ ସେ ବିଜୟ ଲାଭ କରିଥିଲେ ବିଶ୍ୱ ଉପରେ ବୋଲି କୁହାଯାଏ, ସଭି ମୁଲକୋ କେ ମାଲି ଥେ, ସବୁ ମୁଲକର ସେ ମାଲିକ ମାଲି ଥିଲେ, ମାଲିକ ଥିଲେ ସବୁ ମୁଲକର ସେ ମାଲିକ, କିନ୍ତୁ ସିକନ୍ଦର ଜବ ଗୟା ଦୁନିଆ ସେ ତବ ଦୋନ ହାତ ଖାଲି ଥେ, ସିକନ୍ଦର ଜବ ଦୁନିଆ ସେ ଚଲେ ଗଏ ତବ ଦୋନ ହାତ ଖାଲି ଥେ, ତାହେଲେ କ'ଣ ଏଇ ଶକ୍ତି କ'ଣ ନେଇଗଲୁ ନା କିଛି, କିଛି ନାହିଁ, ସେ କଥା ତାହେଲେ ତୁମେ ଯଦି ଶକ୍ତି ଅଛି ତାହେଲେ ଯମଦୂତ ସହିତ ଯୁଦ୍ଧ କରି ରହିଯାଅ, ମୁଁ ଯିବିନି, ମୋତେ ନେଇପାରିବନି, ଯମଦୂତ ମାନେ ଯେତେବେଳେ ଆସିକି ନିଅନ୍ତି କେମିତି ନିଅନ୍ତି ଜାଣିଛନ୍ତି ନା, ଭାଗବତରେ ବର୍ଣ୍ଣନା ଅଛି, ମନ ଅଛି କାହାର, କିଏ ପଢ଼ିଛନ୍ତି କେମିତି ନିଅନ୍ତି ଯମଦୂତ ମାନେ, କେତେଜଣ ଆସନ୍ତି ଯମଦୂତ ସନ୍ତୁଷ୍ଟ ମାଧବ ଜୀବକୁ ନେବା ପାଇଁ, କେତେଜଣ ଯମଦୂତ ଆସନ୍ତି, କେମିତି ନିଅନ୍ତି, ଫୁଲମାଳ ଦେଇକି ନା ଚାମର ଆଲଟ ଦେଇକି ନା କ'ଣ କେମିତି, ବେକରେ ପାସ ପକେଇକି ଟାଣିକି ନେବେ, ପାସ ପକେଇବେ, ଗଣ୍ଠି ନୁହଁ, ଦୌଡ଼ରେ ଗଣ୍ଠି ନୁହଁ, ପାସ ପାସ ମାନେ କ'ଣ ଜାଣିଛନ୍ତି ତ, ଗଣ୍ଠି ମାନେ ଟାଇଟ୍ ହେଇଛି ଯେତିକି ସେତିକି, ପାସ ପଡ଼ିଛି ମାନେ ଯଦି ଟାଣି ଓଟାଣି ହେବେ ସେ ଅଧିକା ଟାଇଟ୍ ହେବ, ସେଇଟା କୁହାଯାଏ ପାସ, ପାସ ମାନେ ଯଦି ଟାଣି ହୁଏ ଖସିବା ପାଇଁ ସେ ଅଧିକା ଟାଇଟ୍ ହେବ, ସେ ପାସଟା ପଡ଼ିଥିବ ବେକରେ, ପୁଣି ଟାଣିକି ନେବେ କେତେ ରାସ୍ତା, 99,000 ଯୋଜନ ଏଇଠୁ ମର୍ତ୍ତି ଲୋକରୁ, 99,000 ଯୋଜନ ନେବେ, ପୁଣି ଯେଉଁ ରାସ୍ତାରେ ଯିବେ ସେ ହେଉଛି ଉତ୍ତପ୍ତ ବାଲୁକାର ରାସ୍ତା, ଉପରୁ ସୂର୍ଯ୍ୟକିରଣ, ପ୍ରଖର ସୂର୍ଯ୍ୟକିରଣ, ସାଇଡ଼ରୁ ଉତ୍ତପ୍ତ ହାୱା, ଆଉ କ'ଣ ହେଉଥିବ, କୁକୁରମାନେ ପଥି ସ୍ୱଭି ଭକ୍ଷ୍ୟମାଣ, ରାସ୍ତାରେ ଗଲାବେଳେ କୁକୁରମାନେ ବି କାମୁଡ଼ୁଥିବେ, କୁକୁରମାନେ ତାଙ୍କୁ କ'ଣ ଦୂତ ସହିତ ଆସିଥିବେ, ପୁଣି ଚାବୁକରେ ପିଟୁଥିବେ, ଚର୍ମ ରଜୁଆ ଚମଡ଼ା ଚାବୁକରେ ପିଟୁଥିବେ, ସିଦ୍ଧ ସ୍ୱାଇଁ ତାଙ୍କ ଟିକାରେ ସେଠି କହିଛନ୍ତି, ଚାବୁକ ଶବ୍ଦ ଲେଖିଛନ୍ତି ଚମଡ଼ା ଚାବୁକ, ଚମଡ଼ା ଚାବୁକରେ ପିଟି ପିଟି ନେଉଥିବେ, ପୁଣି ନିରାଶ ଆଶ୍ରୟ ନାହିଁ ଆଉ ଉଦକ ନାହିଁ, ଜଳ ନାହିଁ, ଜଳ ନାହିଁ, ରାସ୍ତାରେ ପାଣି ଦିଆ ହେଉନଥିବ କି କୌଣସି ଆଶ୍ରୟସ୍ଥଳ ନଥିବ, ପୁଣି ପ୍ରତି ମୁହୂର୍ତ୍ତରେ କ'ଣ ହେଉଥିବ, ପ୍ରତି ମୁହୂର୍ତ୍ତରେ ମୂର୍ଚ୍ଛିତ ହୋଇଯାଉଥିବ, ପ୍ରତି ମୁହୂର୍ତ୍ତରେ ମୂର୍ଚ୍ଛିତ ହୋଇଯାଉଥିବ, ପୁଣି ଚାବୁକ ପାହାର ବାଜିଲା ପରେ ପୁଣି ଉଠୁଥିବ, ପୁଣି ଟଣା ହେଇଯିବ। ଯଦି ବଳ ଅଛି, ପ୍ରେମାନ ଦାସ ଠାକୁର କହୁଛନ୍ତି ବଳ ଅଛି ବା, ବଳର ଅଭିମାନ ଅଛି ତ ଅଟକାଅ, ଯମଦୂତଙ୍କୁ ପରାସ୍ତ କର। ଏଇଠି କହିଲେ ସମନ ଦମନ ଅନ୍ଧକାର ଜେନ ଏଖନ ଜ୍ଞାନ ନାହିଁ। ସମନ ଦମନ ଅନ୍ଧକାର ହେଇଯାଉଛି, ହଉ ସମନକୁ ଦମନ କରିବାଟା ଅନ୍ଧକାର ନା? କେତେ ସୁନ୍ଦର କଥା କହୁଛି, ଏଇ ଶରୀର ଯେତେବେଳେ ଥାଉଛି ଆମର କେତେ ବିଚାର, କେତେ ବଳ ଅଛି ବୋଲି ଆମେ ଭାବୁଛେ।
ସବଳ ଟୁଟିଲ ନିଶାନ ଉଠିଲ, ସବଳ ଟୁଟିଲ ନିଶାନ ଉଠିଲ, ଦେଖ ନା ପାକିଲ କେଶ, ଦେଖ ନା ପାକିଲ କେଶ, ଦଶନ ନାଡ଼ିଲ ଶବଦ ପଡ଼ିଲ, ଦଶନ ନାଡ଼ିଲ ଶବଦ ପଡ଼ିଲ, ଆସିଆ ଚଢ଼ିଲ ଦେଶ, ଆସିଆ ଚଢ଼ିଲ ଦେଶ।
କେତେ ସୁନ୍ଦର ଭଜନ ଲେଖିଛନ୍ତି, ଏହାର ସବୁ ଅର୍ଥ ତ ସ୍ପଷ୍ଟ ବୁଝିବେନି, କିନ୍ତୁ କିଛିଟା ଶବ୍ଦ ବୁଝିବେ। ସ୍ୱବଳ ଟୁଟିଲ, ବଳର ଅଭିମାନ ଅଛି ବୋଲି ଆମେ ବିଚାର କରୁଛେ, ସ୍ୱବଳ ଟୁଟିଯାଏ ଶରୀର, ତମେ ଶରୀରଟା ସ୍ଥିର ରହେନି ନା, ଶରୀରର କ'ଣ ବୟସ ଯେତେବେଳେ ବଢ଼ି ବଢ଼ି ଯାଏ ବଳଟା ଟୁଟିଯାଏ, ବଳଟା ଭାଙ୍ଗିଯାଏ, ବଳ ରହିକି ବଳ ଭାଙ୍ଗିଯାଏ। ନିଶାନ ଉଠିଲ, ବଳ ଭାଙ୍ଗିଗଲା ବୋଲି ନିଶାନ ଉଠିଲା, ମାନେ ପତାକା ଉଠିଲା, ଏ ୟାର ବଳ ଭାଙ୍ଗିଗଲାରି ପତାକା ଉଠିଲା। ପତାକା ଉଠିକି କ'ଣ ସୂଚନା ଦେଉଛି, କେମିତି ପତାକା ଉଠିଲା, କେତେ ସୁନ୍ଦର, ସେ ଯେଉଁ ଆମର ବଦ ବଦ ହରି ଛଦ୍ମନା କରିବ, ତାର ଅର୍ଥ ଏଇଟା, ଏଇଠି ସେ ଅର୍ଥ ସବୁ ଅଛି। ବିପଦେ ବେଢ଼ଲ ଦେଶ ଏ ତତ୍ତ୍ୱ ଜାଣିଆ, ଆଗେ ପଳାଇଲେ ସବଳ ଦର୍ଶନ କେସ୍, ଏଇଠି ସେ ଅଛି, ଦେଖୁନାହାନ୍ତି କେତେ ସୁନ୍ଦର। ସ୍ୱବଳ ଟୁଟିଲ ନିଶାନ ଉଠିଲ, ପାଇଲେ କି ପାଇଲି, ସ୍ୱବଳ ଟୁଟିଲ ନିଶାନ ଉଠିଲ, ଦେଖନା ପାକିଲ କେସ୍, ଦେଖ ନିଶାନ ଉଠିଲା, କ'ଣ ବଳ ଟୁଟିଗଲା, ବଳ ଚାଲିଗଲା ବୋଲି ନିଶାନ ଉଠିଗଲା, କ'ଣ ନିଶାନ ପ୍ରଥମେ ହେଲା, କେଶ ପାଚିଗଲା, ପାଚିଗଲାଣି ତ ଆମର ସବୁ ଆଉ, ମାନେ ସୂଚନା ଦେଇଥିଲା ବଳ ନାହିଁ, ବଳ ଚାଲିଗଲା ବାପା ଆଉ ନାହିଁ, ଦେଖନା ପାକିଲ କେସ୍। ଆଚ୍ଛା ଆଉ କ'ଣ କହୁଛନ୍ତି, ଦର୍ଶନ ନାଡ଼ିଲ ଶବଦ ପଡ଼ିଲ, ଆସିଆ ଚଢ଼ିଲ ଦେଶ, ଦର୍ଶନ ନାଡ଼ିଲ, ଦର୍ଶନ ସବୁ ହଲିଗଲା ଉପୁଡ଼ିଗଲା, ଦର୍ଶନ କ'ଣ, ଓ ଦର୍ଶନ କ'ଣ, ଦର୍ଶନ ନାଡ଼ିଲ ତାର ଅର୍ଥ କ'ଣ, ଦର୍ଶନ ନାଡ଼ିଲ ସବୁ ଦାନ୍ତ, ଦାନ୍ତ ସବୁ ଗଳି ପଡ଼ୁଛି, ଦର୍ଶନ ସବୁ ପଡ଼ିଗଲା ଆଉ, ଦର୍ଶନ ହଲିଯାଉଛି ବା ଗଳି ପଡ଼ୁଛି। ତେମାନେ ଏଠୁ ସୂଚନା ଦେଲା ବଳ ନାହିଁ ଆମର ଆଉ, ହଁ କି ନାହିଁ, ନା ବଳ ଅଛି, ବଳ ଅଛି, ଅଟକାଉ ନା, ବଳ ଅଛି, ଚୁଟି ପାଚିଯାଉଛି, ଅଟକାଅ, ଆମେ ଅଟକେଇ ପାରିବା, ଆମେ ଭେସମଲ ମାରିକି ଅଟକେଇଦେବା ବୋଲି ଭାବୁଛେ, ଏ ଭେସମଲ ମାରିଲେ କ'ଣ ଚୁଟି ଅଟକିଯିବ ନା କ'ଣ, ବଳ ନାହିଁ, ବଳ ଚାରିଗଲା, ପତାକା ଉଠିଲାଣି ଆଉ, ପତାକା ଉଠିଲାଣି, ବଳ ବାପା ତୁମର ଚାରିଗଲା, କେବଳ ଗୋଟିଏ ବଳ, ହରିଗୁରୁ ଭରସା, ଆଉ କିଛି ନାହିଁ। ଦର୍ଶନ ନାଡ଼ିଲ ଶବଦ ପଡ଼ିଲ, ଆସିଆ ଚଢ଼ିଲ ଦେଶ, ଦେଶକୁ ଏଇ ସର୍ବପ୍ରଦେଶ ଉପରେ ଚଢ଼ିଲେଣି ଏମାନେ ସବୁ, ପତାକା ଉଠିଲାଣି। ଆଚ୍ଛା ଆଉ କ'ଣ ତାପରେ କହୁଛନ୍ତି, ଲୋଚନ ଘାଟିଲ ବଚନ ଭାଟିଲ, ଲୋଚନ ଘାଟିଲ ବଚନ ଭାଟିଲ, ଶ୍ରବଣ ପଶିଲ ଡରେ, ଶ୍ରବଣ ପଶିଲ ଡରେ, ଦେଖିଆ ବିପତି କରିଆ ଯୁକତି, ଦେଖିଆ ବିପତି କରିଆ ଯୁକତି, ଅଳପେ ଅଳପେ ସରେ, ଅଳପେ ଅଳପେ ସରେ। କ'ଣ କହିଲେ ଦେଖନ୍ତୁ, ଲୋଚନ ଘାଟିଲ ବଚନ ଭାଟିଲ, ଶ୍ରବଣ ପଡ଼ିଲ, ଶ୍ରବଣ ପଡ଼ିଲ, ଏ ଶ୍ରବଣ ଶ୍ରବଣ ପଶିଲ ଡରେ, ଏସବୁ ଅଳପ ଅଳପ ଅଳପେ ଅଳପେ ସରେ, ଦେଖିଆ ବିପତ୍ତି କରିଆ ଝୁକତି ଅଳପେ ଅଳପେ ସରେ। ଗୋଟେ ପଢ଼ିଲା ବେଳେ ଏତେ ସୁନ୍ଦର ଲାଗିଲା ରେ, ଆଚାର୍ଯ୍ୟ ମାନେ କେତେ ସୁନ୍ଦର ସବୁ ରଚନା କରିଛନ୍ତି, କ'ଣ ପାଇଁ ରଚନା କରିଛନ୍ତି, କାହା ପାଇଁ ରଚନା କରିଛନ୍ତି, ଏ ଭକ୍ତଙ୍କ ପାଇଁ, ସାଧାରଣ ଲୋକ ତ ଏଇଟା ବୁଝିବେନି, ସାଧାରଣତଃ ଭକ୍ତି କ'ଣ ଜାଣନ୍ତିନି, ସେମାନେ ଭଗବାନ ଦିନେ ଡାକିଦେଲେ ଭାବୁଛନ୍ତି ଆମେ ଭକ୍ତି କରିଦେଲୁ ଆଉ। ସାଧବମାନେ ଏଇଟା ବୁଝିବା ଦରକାର ନା। ଲୋଚନ ଘାଟିଲ, ଲୋଚନ ଆଖି ଦୃଷ୍ଟିଶକ୍ତି ବର୍ତ୍ତମାନ ଏତ ଆମର ତ ଚାଲିଗଲାଣି, ଆମର କ'ଣ ଆମ ପାଖରେ ସବୁଗୁଡ଼ାକ ଲାଗିଲାଣି, ଖାଲି ଗୋଟେ ଜିନିଷ ଅଛି ଦାନ୍ତ ଗୁଡ଼ାକ ପଡ଼ିନି, ଦାନ୍ତ ଗୁଡ଼ାକ ଟିକେ ଅଛି, କେତେବେଳେ ସିଏ ବି ପଡ଼ିଯିବ, ଗୋଟେ ଖସିଲା ମାନେ ତ ସିଏ ତା ପଛୁ 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 ସବୁ ତ ପଡ଼ିଯିବ ଆଉ ରହିବ ନା। ଆଉ ଦାନ୍ତକୁ ଛାଡ଼ି ଆଉ ସବୁ କଲାଣି, ଦୃଷ୍ଟିଶକ୍ତି ତ ଗଲାଣି, ଦେଖୁନାହାନ୍ତି କହୁଛନ୍ତି। ଲୋଚନ ଘାଟିଲ, ବଚନ ଘାଟିଲ, ବଚନ ବି ଭାଙ୍ଗିଯିବ, ବଚନଟା ଟିକେ ଟିକେ ଅଛି, ଏ ବି ଭାଙ୍ଗିଗଲାଣି, ଆଉ ଠିକ୍ସେ ବଚନ ବି ବାହାରୁନି। ଶ୍ରବଣ ପଶିଲ ଡରେ, ଡରରେ ଶ୍ରବଣ ପଶିଯିବ, ଆଉ ଶୁଭିବନି ବି କାନକୁ। ଇଏ ସବୁ ଧୀରେ ଧୀରେ ବଳ ଯେତେବେଳେ କ୍ଷୀଣ ହେଇଯାଏ କହୁଛନ୍ତି, ଦେଖିବା ବିପତ୍ତି କରିବା ଯୁକ୍ତି, ଯୁକ୍ତି କରିକି ଏସବୁ ବିପତ୍ତି, ରେ ଶରୀରକୁ ବିପତ୍ତି ଆସିଗଲା ରେ, ଇଏ ସବୁ ଯୁକ୍ତି କରିକି ଅଳପେ ଅଳପେ ସରେ, ଧୀରେ 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 ସବୁ ସରିଯିବେ, ମାନେ ଲୋପ ପାଇଯିବେ, ଶବ୍ଦ ବାହାରିବନି, ଦୃଷ୍ଟିଶକ୍ତି ଧୀରେ ଧୀରେ, ଦେଖୁନାହାନ୍ତି କ'ଣ ହଠାତ୍ ଜଣେ ଅନ୍ଧ ହେଇଯାଉଛି କି, ହଠାତ୍ ଅନ୍ଧ ଧୀରେ 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 ହେଇକି ଅନ୍ଧ ହେବ। ଆମ ଅବସ୍ଥା ସେୟା, ଯିଏ ଚଷମା ବ୍ୟବହାର କରୁଥିବେ ଜାଣିଥିବେ, -0.5 ଥିବ, କିଛି ଦିନ ପରେ ଦେଖିଲା ଆସି କ'ଣ ହେଇଥିବ, -1, କିରେ କ'ଣ ହେଲା, କାହିଁକି ଏଇଟା ହେଉଛି, ହଁ କି ନାହିଁ, ଧୀରେ 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 ଧୀରେ, ତାପରେ କିଛି ଦିନ ପରେ କ'ଣ 1.25, ତାପରେ କ'ଣ ଏବେ ଅଛନ୍ତି ଆମ ବାବା କେତେ ପାୱାର, ବାସ୍ ପୁରା ହାଇ ରାଙ୍କ। ସେ ମୁଁ ଚଷମା ତିଆରି କରି ମିଳିଯାଇଥିଲି, ମନେ ପଡ଼ିଲା ଗୋଟେ କଥା କହୁଛି, ଆଜିକାଲି ତ କଳିଯୁଗର ତ କିଛି କୁହାଯାଇପାରିବନି, କଳିଯୁଗର ତ ଆୟୁଷର କିଛି ନିଶ୍ଚିତତା ନାହିଁ, କିଛି ନାହିଁ, ଶରୀର ମଧ୍ୟ କୌଣସି ନିଶ୍ଚିତତା ନାହିଁ, ଆମର ତ ଅବସ୍ଥା ଦେଖୁନାହାନ୍ତି କ'ଣ ଅବସ୍ଥା। କେବଳ ଗୋଟେ କଥା ବିଚାର ଲାଗେ, ମନକୁ ଆସିଲେ କେବଳ ଏତିକି ଲାଗେ ଯେ ପ୍ରକୃତରେ ଆମେ ଆମେ କେଉଁ ସ୍ଥିତିରେ, ମହାରାଜ ସେ କଥା ହିଁ କୁହନ୍ତି, ମହାରାଜଙ୍କ କଥା ମୁଁ ରିପିଟ୍ କରୁଛି, ଆମେ କେଉଁ ସ୍ଥିତିରେ, ମୁଁ ଆଜି ବସି ଚିନ୍ତା କରୁଥାଏ, ଦେଖନ୍ତୁ ଇସ୍କନ ସୋସାଇଟି ପ୍ରତିଷ୍ଠାତା ହେଉଛନ୍ତି 70 ବର୍ଷ ବୟସ୍କ ବୃଦ୍ଧ, ସୋସାଇଟିର ପ୍ରତିଷ୍ଠାତା ହେଉଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି, ସୋସାଇଟିରେ ଅଛନ୍ତି ଯେଉଁମାନେ ସମସ୍ତେ ୟଙ୍ଗ, ସମସ୍ତେ କ'ଣ ଯୁବକ, କିନ୍ତୁ ବୃଦ୍ଧଙ୍କ ପାଖରେ ଯେଉଁ ଶକ୍ତି, ଯୁବଙ୍କ ପାଖରେ ସେ ଶକ୍ତି ନାହିଁ। ଏଇଟା ଆଜି ମୋ ମନକୁ ଆସିଲା, ସେ ଜଣେ ବ୍ୟକ୍ତି, ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି ଏକା ଯାହା କରିପାରିଲେ, ଆମେ ସମସ୍ତେ ମିଶିକି ମଧ୍ୟ ସେଇଟା କରିପାରୁନେ, ଆଉ ମିଶିକି ସେଭଳିଆ କରିବା ତ ଛାଡ଼, ତାଙ୍କ ସଂସ୍ଥାକୁ ଖାଲି ବଞ୍ଚେଇକି ରଖିବା ତ ବଡ଼ କଥା, ସେତିକି ମଧ୍ୟ ହେଇପାରୁନି, କେତେ ସମସ୍ୟା କେତେ କ'ଣ ହେଉଛି, ଆମେ ଭାଙ୍ଗି ପଡ଼ୁଛେ, ବୁଝିପାରୁନି ତାଙ୍କ ମୁଡ଼ କ'ଣ, ତାଙ୍କ ମିଶନ କ'ଣ, ଆମେ ବୁଝିପାରୁନି। ଆମର ହେଉଛି ଏଭଳି ଶକ୍ତି, ଆପ୍ରମାନ ଦ୍ରଷ୍ଟୁ ସେ କଥା କହିଲେ, ଆଉ ଅଳପେ ଅଳପେ ସରେ, ଧୀରେ 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 ସବୁ ସରିଯାଉଛି। ଆଉ କ'ଣ ଶକ୍ତିକୁ ନେଇକି, ବଳକୁ ନେଇକି କ'ଣ ଆମ ଅଭିମାନ କରିବା, ମୁଁ ଏତେ ବଡ଼ ଶକ୍ତିଶାଳୀ, ଏ ଚିହ୍ନିଛୁ ମୋତେ, ଚିହ୍ନିଛୁ, କାଳ ଚିହ୍ନେ ଦେବ ଠିକ୍, ଯିଏ ବଳବାନ ଦେଖେଇ ହେଉଛି ସବୁଦିନ ପାଇଁ, ବଳ ରହିବନି, ବଳ ରହିବ କାହାର, ରହିଛି ରହିବନି, କ'ଣ ବଳ ରହିବ କହିଲେ, କେତେ ବଡ଼ ଶକ୍ତିଶାଳୀ ହଉ ଯାହା ବି ହଉ। ଲୋଚନ ଘାଟିଲ, ବଚନ ଘାଟିଲ, ଶ୍ରବଣ ପଶିଲ ଡରେ, ଦେଖିବା ବିପତ୍ତି କରିବା ଯୁକ୍ତି, ଅଳପେ ଅଳପେ ସରେ। ଆଚ୍ଛା ତାପରେ କ'ଣ କହୁଛନ୍ତି, କେତେ ସୁନ୍ଦର କଥା ଲେଖିଲେ, ଅସ୍ଥି ସୁଟିଲ ରୁଧିର ଘାଟିଲ, ଅସ୍ଥି ସୁଟିଲ ରୁଧିର ଘାଟିଲ, ପଲ ପଲାଇଲ ପାଛେ, ପଲ ପଲ ପାଛେ, ଚର୍ମ ଗଲିଲ ମନିଷା ଚଲିଲ, ଚର୍ମ ଗଲିଲ ମନିଷା ଚଲିଲ, ପ୍ରମାଦ ଫଲିଲ କାଛେ, ପ୍ରମାଦ ଫଲିଲ କାଛେ। ଏହା ଲେଖିଲେ ତାପରେ ଏହାର ସବୁ ଯାକ ବୁଝି ହୁଏନି, କାରଣ ବେଙ୍ଗଲୀ, ଆମର ତ ବେଙ୍ଗଲୀ ଜ୍ଞାନ ନାହିଁ, ଖାଲି ସାଧୁଗୁରୁଙ୍କ କୃପାରୁ ଯେତିକି ବୁଝି ହେଉଛି ସବୁ ବି ବୁଝି ହୁଏନି। ଅସ୍ଥି ସୁଟିଲ, ଅସ୍ଥି ସବୁ କ'ଣ ହେଉଛି, ଅସ୍ଥି ସୁଟିଲ ମାନେ କ'ଣ, ମୁଁ ଭାବୁଛି ଏଇଟା କେତେ ଠିକ୍ ମୁଁ ଜାଣିନି, ମୁଁ ବିଚାର କରୁଛି, ଯାହା ସିଦ୍ଧାନ୍ତ ଦେଇଥିବ ଆପଣମାନେ କହିପାରିବେ। ଅସ୍ଥି ସୁଟିଲ ମାନେ ଅସ୍ଥି ଗୁଡ଼ା କ'ଣ ସବୁ ଟାଇଟ୍ ହେଇଯାଏ, ଜଏଣ୍ଟ ଗୁଡ଼ା ସବୁ ପେନ୍ ହୁଏ, ଆମର ଯେଉଁ ଶୁଖିଯାଏ, ସେ କୁହାଯାଏ ଆମର ମହାରାଜ, ସ୍ୱୟଂ ମହାରାଜ କହୁଥିଲେ, ବାପାରେ ବାପାରେ କ'ଣ କରିବି, ଭିତରେ ଗୋଟେ ତେଲ ଅଛି, ସେ ଅଏଲ୍ ଅଛି, ଅଏଲ୍ଟା ଶୁଖିଯାଇଛି। ପ୍ରକୃତରେ ସେଇଟା ସତ, ସେ ଅଏଲ୍ଟା ଶୁଖିଯାଏ। ଆଚାର୍ଯ୍ୟମାନେ ରଚନା କରିଛନ୍ତି ଦେଖୁନାହାନ୍ତି, ଅଏଲ୍ଟା ଶୁଖିଲା ମାନେ କଟ କଟ ଡାକିବ, ବସି ହେବନି ଆଉ। ବର୍ତ୍ତମାନ ତ ଆମର ହେଲାଣି, ସେଇଟା ଅଣ୍ଟା ଲାଗିଯାଉଛି, ଆଣ୍ଠୁ ଲାଗିଯାଉଛି, ବସି ହେଉନି। ଅସ୍ଥି ଶୁଠିଲ, ରୁଧିର ଘାଟିଲ, ରୁଧିର ଘାଟିଲ ମାନେ କ'ଣ ମୁଁ ବୁଝିପାରୁନି, ରୁଧିର ଘାଟିଲ ମାନେ କ'ଣ, ରୁଧିର ମାନେ ରକ୍ତ, ରକ୍ତଟା କ'ଣ ଘାଟିଲ ମାନେ କ'ଣ? ଆଚ୍ଛା, ହଁ ରକ୍ତ କମିବା, ଆଚ୍ଛା ଘାଟିଲ ଘଟିଯାଏ, ଆଚ୍ଛା ରୁଧିର ଘାଟିଲ, ରକ୍ତ ଘଟିଯାଏ, ରକ୍ତ ଶୁଖିଯାଏ। ପଲ ପଳାଇଲ ପାଛେ, ପଲ ପଳାଇଲ ପାଛେ, ଏଇଟା କ'ଣ ବୁଝିପାରୁନି, ପଲ ପଳାଇଲ ପାଛେ ମାନେ ବୋଧେ ବିଷୟରେ ସମୟଟା ପଛୁ ପଛୁ ପଳିଯାଉଛି, କମିଯାଉଛି ବୋଲି ମୁଁ ଭାବୁଛି, କ'ଣ ହେଇଥିବ ଆପଣ ବୁଝିପାରିବେ। ଆଚ୍ଛା ଚର୍ମ ଗଲିଲ, ଚର୍ମଟା ଗଳିତ ହେଇଯାଉଛି, ଚର୍ମର ତେଜ ରହୁନି ନା, କ'ଣ ପିଲାମାନଙ୍କର ତେଜ ରହୁଛି ନା, ଆଉ ଚର୍ମ ଗଳିତ ହେଉଛି। ହଁ ଗୋଟେ କଥା ଭୁଲିଗଲି, ଦେଖିଲା ପରେ ମନେ ପଡ଼ିଲା ଆପଣ, ଚଷମା ତିଆରି କରିବା ପାଇଁ ଯାଇଥିଲି ଥରେ, ସେ କଥା ନା କହୁଥିଲି ପଶିଲି ଆଡ଼େ, ଚଷମା ତିଆରି କରିବା ପାଇଁ ଯାଇଥିଲି ଥରେ, ସେ ଗୋଟେ ଦୋକାନୀ, ସେ କହିଲା, କହିଲେ ଆଜ୍ଞା, ସେ ମୋତେ ଗୋଟେ ଚଷମା କାଚ ଦେଖାଇଲା, କହିଲେ ଆପଣ ଏଇଟା ଦେଖନ୍ତୁ ଏଇଟା କେତେ, ମୁଁ ଦେଖି ଆସେ ବୋଲି, ଏଇଟା ଏଇଟା କିଏ ଲଗାଉଛି ଆଗକୁ, କହିଲେ ଆଜ୍ଞା ଅଛନ୍ତି ଆର ଅନ୍ଧ ବ୍ୟବହାର କରିବା ଲୋକ ଅଛନ୍ତି ବୋଲି, କିଏ ଲଗାଉଛି ଏଇଟା ଦେଖିବା ପାଇଁ, ସେଇଟା କେମିତି ଜାଣିଛ ନା, ହଲିକ୍ସ କାଚର ତଳ କାଚଟା ଯେମିତି ସେମିତିଆ ଦେଖାଯାଉଛି, ଫେରି ଏତେ ମୋଟା ଏଇଟା କିଏ ପିନ୍ଧୁଛି। ସେ ମୋତେ ଯାହା କହିଲା ମୁଁ ଦେଖି ଶୁଣିକି ଆଶ୍ଚର୍ଯ୍ୟ, ସେ କହିଲେ ଆଜ୍ଞା ଗୋଟେ 10-12 ବର୍ଷର ଝିଅ ଏଇଟା ଲଗାଉଛି ବୋଲି, ଏଇଟା କେତେ, ତା ପାୱାର ହେଉଛି କେତେ, 15+ ବୋଧେ, ପ୍ଲସ୍ ନା ପ୍ଲସ୍, ତାର ପ୍ଲସ୍ 15, ଆମର ତ ସବୁ ମାଇନସ୍, +15। ମୁଁ କହିଲି ଆଚ୍ଛା ଏଇଟା ଆପଣଙ୍କ ପାଖରେ ରଖିଛନ୍ତି, କହିଲା ନା ନା ତା ପାଇଁ ଏଇଟା ରଖା ହେଇଛି ଏକ୍ସଟ୍ରା, କାରଣ ଛୋଟ ଛୁଆ ନା, ଯଦି ସେ ପକେଇକି ଭାଙ୍ଗିଦେଲା ତାହେଲେ ଏକ୍ସଟ୍ରା ଯଦି ଗୋଟେ ହଠାତ୍ ନଥିବ ତାକୁ ଆଉ କିଛି ଦେଖାଯିବନି, ତ ତାର ଷ୍ଟେପିନ୍ଟାକୁ ଆମେ ରଖିଛୁ। ସେ କହିବା କଥା ସେୟା, ହଁ 4-5 ବର୍ଷ ପିନ୍ଧନ୍ତି, ହଁ ସିଏ ବି ସେୟା କହିଲେ, କହିଲେ 10-12 ବର୍ଷ ନାହିଁ, 7-8 ବର୍ଷ ନା କ'ଣ, କହିଲେ ଛୋଟ ଛୁଆ ନା, କାଳେ ଚଷମା ଗଳି ପଡ଼ିବ ଭାଙ୍ଗିଯିବ, ତାକୁ ଚଷମା କାଢ଼ିଦେଲେ କିଛି ଦେଖାଯାଉନି, ତେଣୁ କାଳେ ଭାଙ୍ଗିଯିବ, ସେଇଥିପାଇଁ ଗୋଟେ ଗ୍ଲାସ୍ ଏଇଟା ରଖା ହେଇଛି ତା ପାଇଁ, ଭାଙ୍ଗିଲେ ସେଇଟା ଲଗା ହେବ। ଦେଖିଲି ଦେଖ କଳିଯୁଗର କ'ଣ ଆମ ଅବସ୍ଥା ହେଇଛି, ଆଉ ଆମର ଯଦି ଏ ଅବସ୍ଥା ଆମେ କ'ଣ ଅଭିମାନ କରିବା, ବଳକୁ ନେଇ କ'ଣ ଅଭିମାନ କରିବା, କହିଲେ କ'ଣ ବଳ ଅଛି ଆମର, କିଛି ବଳ ରହିବନି। ଏଠି ଆମେ ସେ କଥା ଶୁଣିଲେ, ଅସ୍ଥି ଶୁଟିଲ, ରୁଧିର ଘାଟିଲ, ପଲ ପଳାଇଲ ପାଛେ, ଚର୍ମ ଗଲିଲ, ମନୀଷା ଚଲିଲ, ପ୍ରମାଦ ଫଲିଲ କାଛେ। ମନୀଷା ଚଲିଲ, ଯେଉଁମାନେ ବୁଦ୍ଧିମାନ ସେମାନେ ବୁଝିପାରନ୍ତି, ବୁଝିକି ସେମାନେ କ'ଣ ସଚେତନ ହୁଅନ୍ତି, କହିଲେ ନା ସଚେତନ ଥାକନାରେ ଭାଇ, ସଚେତନ ଥାକନାରେ ଭାଇ, ସମନ ଦମନ ଅନ୍ଧକାର ଜାନ ଏଖନ ଜାନ ନାହିଁ। ସମନକୁ ଦମନ କରିବା ଏ ଅନ୍ଧକାର ଭଳି, ତୁମେ ଜାଣିପାରୁନ ତାହେଲେ କ'ଣ କରିବେ। ତାପରେ ସେ ସୁନ୍ଦର କଥା କହୁଛନ୍ତି, ସକଲେ ଭାଗିଲ ଆଲିସ ଜାଗିଲ, ସକଲେ ଭାଗିଲ ଆଲିସ ଜାଗିଲ, କଖନ ଢୁକିଆ ଘରେ, କଖନ ଢୁକିଆ ଘରେ, କରି କୋନ ଛଲେ କର ପଦ ଗଲେ, କରି କୋନ ଛଲେ କର ପଦ ଗଲେ, ବାନ୍ଧିଆ ଲଇବେ ତୋରେ, ବାନ୍ଧିଆ ଲଇବେ ଚୋରେ। ତାପରେ କହିଲେ ବାନ୍ଧିଆ ଲଇବେ ଚୋରେ, ଆମ ଭଳି ଚୋରଙ୍କୁ ବାନ୍ଧିକି ନେବେ। ସକଲେ ଭାଗିଲ ଆଲିସ ଜାଗିଲ, ସବୁକିଛି ଭାଗି ପଳେଇଗଲେ, ଅଳସା ବି ହେଇଗଲେ, ଅଳସୁଆ ନା ଆମେ ସବୁ ପ୍ରକୃତରେ, ଏଇଟା ଖୋଲିକି କୁହାଯାଉଛି, ପ୍ରକୃତରେ ଆମେ ଗୋଟେ ଗୋଟେ ଅଳସୁଆ କହୁନାହାନ୍ତି, ପ୍ରଭୁବାଦ ଭଳି ଆମେ କ'ଣ ବୀର, 70 ବର୍ଷ ବୟସରେ ସେ ଯାହା କରିଛନ୍ତି ଆମେ କ'ଣ କରିପାରିବା ନା, ନା କରିବା ପାଇଁ ସେ ଉତ୍ସାହ ରହିଛି ନା ସ୍ପୃହା ରହିଛି, ଏ ଅଳସୁଆ ସବୁ ଜମଦୂତ ଅଛନ୍ତି ରେଡ଼ି ହେଇକି ଆଉ। ସକାଳେ ଭାଗିଲ ଆଲିସ ଜାଗିଲ, କଖନ ଢୁକିଆ ଘରେ, କେତେବେଳେ ଘରେ ଢୁକେଇକି କେମିତି ନେବେ କହୁଛନ୍ତି, କରି କୋନ ଛଲେ କରି ପଦ କର ପଦ ଗଲେ, ବାନ୍ଧିଆ ଲଇବେ ଚୋରେ, ଚୋରକୁ କେମିତି ବାନ୍ଧିକି ନେବେ ସେଟା ଆମେ ବୁଝିପାରୁନା, ଆମ ଭଳି ଚୋରକୁ ଯମଦୂତମାନେ ଆସି କେମିତି କେଉଁଠୁ ବାନ୍ଧିକି ନେବେ ତାର ହିସାବ ନାହିଁ। ସେଥିପାଇଁ କମସେ କମ୍ ଏ ବଳର ଅଭିମାନ କରିବା ଉଚିତ ନୁହଁ। ଯଦି ବଳ ଅଛି କ'ଣ କରିବା ଉଚିତ? ଯଦି ବଳ ଅଛି ଅଧିକ ସେବା କରିବା ଉଚିତ, ଅଧିକ ନାମ କରିବା ଉଚିତ। ପ୍ରେମାନ୍ଦାସ ଠାକୁର ତ ନାମ କଥା କହିଛନ୍ତି, ନାମ ଅଧିକା କରିବା ଉଚିତ। କଳିଯୁଗରେ ତାକୁ କିଛି ନାହିଁ ନା, ନାମ କଥା କହିଛନ୍ତି। କଳିଯୁଗ ଯେହେତୁ ନାମ, ନାମ ହେଉଛି ସାର, କେବଳ ଅଧିକା ନାମ କରିବା ଉଚିତ।
ଏ ମନ ପାଗଲ ହରି ହରି ବୋଲ, ଏ ମନ ପାଗଲ ହରି ହରି ବୋଲ, ଚେତନ ଥାକି ଆକାଜେ, ଚେତନ ଥାକି ଆକାଜେ, କହେ ପ୍ରେମାନନ୍ଦ ସୁନିଆନନ୍ଦ, କହେ ପ୍ରେମାନନ୍ଦ ସୁନିଆନନ୍ଦ, ସମନ ପଳା ବେଲା ଯେ, ସମନ ପଳା ବେଲା ଯେ।
ପ୍ରେମାନନ୍ଦ ଦାସ ଠାକୁର ଶେଷରେ କହିଲେ, ଏମନ ପାଗଳ ହରି ହରି ବୋଲ। ରେ ପାଗଳ, ମନକୁ କହୁଛନ୍ତି ମନ ଏଭଳି ତ ପାଗଳ, ବୁଝିପାରୁନୁ। ତେଣୁ ବଳ ଯଦି ଚାଲିଗଲାଣି ଆମେ ବୁଝିପାରୁଛେ, କମସେ କମ୍ ଅଧିକା ହରି ଭଜନ କରିବା ଆବଶ୍ୟକ। ଏମନ ପାଗଳ ହରି ହରି ବୋଲ, ଚେତନ ଥାକିଆ କାଜେ, ଚେତନ ଥାକିଆ କା, ଚେତନା ଅଛି, ବୁଝିପାରୁଛେ, ଜାଣିପାରୁଛେ। ସ୍ୱର ସିନା ଶୀତଳ ହେଇଯାଉଛି, ଅବଶ୍ୟ ହେଉଛି, ଇନ୍ଦ୍ରମାନେ ସିନା ଅସମର୍ଥ ହେଇଯାଉଛନ୍ତି, ଚେତନା ତ ବୁଢ଼ା ହୁଏନି, ଚେତନା ତ ଅଛି ନା, ବୁଝିପାରୁଛେ ନା। ସେଥିପାଇଁ ହରି ହରି ବୋଲ, ପ୍ରଭୁଙ୍କ ନାମ କରିବା ଉଚିତ।
ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ ହରେ।
ଯଦି ଅଧିକ ନାମ କରୁଛେ ପ୍ରେମରେ, ତାହେଲେ ଯମଦୂତ ତ ଆସିନି, ଭକ୍ତମାନଙ୍କୁ ତ ଆସିବେନି। କିନ୍ତୁ ପ୍ରେମାନନ୍ଦ ଠାକୁର କହିଛନ୍ତି, ଯମଦୂତଙ୍କଠୁ ଦୂରେଇବା ପାଇଁ ନିଜକୁ ବା ଆମଠୁ ତାଙ୍କୁ ଦୂରେଇବା ପାଇଁ ଅଧିକା ନାମ କରିବା ଉଚିତ, ପ୍ରେମ ସହିତ ନାମ କରିବା ଉଚିତ, ତେବେ ଶକ୍ତିଶାଳୀ ବୋଲି ଜଣାପଡ଼ିବ। ନଚେତ୍ ବଳ କ'ଣ, ବଳ ଶକ୍ତିର ଅଭିମାନ କ'ଣ ଅଛି? ସେ ଅଭିମାନ କରି କ'ଣ ଲାଭ? ବଳର ଅଭିମାନ ରହିଲେ ଆସନ୍ତାକାଲି ପୁଣି ଶୁଣିବା ବଳର ଅଭିମାନ, ବହୁତ ସୁନ୍ଦର ଲୀଳା ଅଛି, ଆସନ୍ତାକାଲି ଶୁଣିବା। ବଳର ଅଭିମାନ ଯେଉଁମାନେ କରିଛନ୍ତି ସେମାନେ ବହୁତ କ୍ଷତି ହେଇଛି, ଯେମିତି ଆଜି ଶୁଣିଲେ ଆଲେକ୍ଜାଣ୍ଡାର ଶେଷ ଦେଖେଇଦେଲେ ଜଗତକୁ, କିଛି ବଳ କିଛି ସାହାଯ୍ୟ କରିବନି। ଠିକ୍ ଅଛି, କଥା ବିଶ୍ରାନ୍ତ, ଆସନ୍ତାକାଲି ଶୁଣିବା। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତି ବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଜି ମହାରାଜ କି ଜୟ ଭକ୍ତ ଭବନ ଶ୍ରୀଲ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ହେଦାୟ ଗୌର ପ୍ରମାନନ୍ଦେ ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁଦେବ କି ଜୟ।